ବାସୁଦେବଙ୍କର କଥା ପ୍ରଶ୍ନ ଯେଉଁ କରନ୍ତି, ତିନି ପ୍ରକାର ବ୍ୟକ୍ତି ପବିତ୍ର ହେଇଯାଆନ୍ତି। ବକ୍ତାରମ୍, ଯିଏ କଥା କହିବେ, ପୃଚ୍ଛକମ୍, ଯିଏ ପ୍ରଶ୍ନ ପଚାରିବେ, ଏବଂ ଶ୍ରୋତୃମ୍, ଯେଉଁମାନେ ଶ୍ରବଣ କରିବେ। ଏଭଳି ଭାବରେ ନା ତତ୍ ପାଦ ଶରୀରଂ ଯଥା, ଯେଉଁଭଳି ଭାବରେ ଭଗବାନଙ୍କ ପାଦ ପଦ୍ମରୁ ନିର୍ଗତ ଶରୀର ବା ଜଳ ଯେ ଗଙ୍ଗା, ଆଜିର ତିଥିରେ ଗଙ୍ଗା ଦେବୀ ଆଜି ଆବିର୍ଭାବ ହେଉଥିଲେ। ଆମର ତ କଥା ଆବିର୍ଭାବ ହେଲେ ସେଇ କଥା, ତେଣୁ ଆଜି ଜହ୍ନୁ ଋଷି ତାକୁ ପାନ କରିଦେଇଥିଲେ। ନବଦ୍ୱୀପରେ ଯେଉଁ ରହିଛନ୍ତି, ଜହ୍ନୁ ଦ୍ୱୀପ ରହିଛି, ସେଇଠି ପାନ କରିଦେଇଥିଲେ। ପାନ କରିଦେଇଥିବାରୁ ଭଗୀରଥ ତାଙ୍କ ପଛକୁ ଯାଉଥିଲେ, ଦେଖିଲେ ଆଉ ଗଙ୍ଗା ଦେବୀ ନାହାନ୍ତି, ତେଣୁ ସେ ଜାଣିଲେ କି ଋଷିଙ୍କ ଭିତରେ ରହିଯାଇଛି ବୋଲି ତାଙ୍କୁ ପ୍ରାର୍ଥନା କରିବାରୁ ସେ ତାଙ୍କର ଜଙ୍ଘରୁ ବାହାର କରିବେ, ତେଣୁ ତାଙ୍କ ନାମ ହେଲା ଜାହ୍ନବୀ। ଗଙ୍ଗାଦେବୀଙ୍କ ନାମ ହେଲା ଜାହ୍ନବୀ। ତେଣୁ ଆଜିର ତିଥିରେ ଏସବୁ ଲୀଳା ହେଇଥିଲା। ତେଣୁ ପ୍ରଭୁପାଦ ମହାରାଜ ଶ୍ଳୋକର ଭାଷାରେ କହୁଛନ୍ତି, ଯେଉଁମାନେ ଇସ୍କନ ମଧ୍ୟ ସେହିଭଳି ଭାବରେ ଗୋଟେ ସଂସ୍ଥା, ଏ ଭାଗବତ କଥା କୁହାଯାଉଛି, ଭଗବାନ କୃଷ୍ଣଙ୍କର କଥା କୁହାଯାଉଛି, ଯେଉଁମାନେ କଥା କହିବେ, ଯେଉଁମାନେ କଥା ଶ୍ରବଣ କରିବେ, ଯେଉଁମାନେ ଏଥିରେ ସାହାଯ୍ୟ କରିବେ, ସମସ୍ତେ ପବିତ୍ର ହେଇଯିବେ। ତେଣୁ ଏହିଭଳି ଭାବରେ କହି କଥା ଆରମ୍ଭ ହେଲା। ଭଗବାନ କଥା ଏହିଭଳି ଭାବରେ ଆରମ୍ଭ ହେଉଛନ୍ତି। ଭୂମି ଦୃପ୍ତ ନୃପବ୍ୟାଜ ଦୈତ୍ୟାନକ ଶତାବ୍ଦୀ ଆକ୍ରାନ୍ତା ଗୁରୁଭାରେଣ ବ୍ରହ୍ମାଣଂ ଶରଣଂ ଯଜୌ। ଭୂମିଦେବୀ ଏଭଳି ଭାବରେ ଭାରାକ୍ରାନ୍ତ ହେଇଯାଇଥିଲେ, ଯେ ପାପ ଦ୍ୱାରା ଭାରାକ୍ରାନ୍ତ ହେଇଯାଇଥିଲେ, ତେଣୁ ଭୂମିଦେବୀ ସହି ନ କରିକିରି ବ୍ରହ୍ମାଙ୍କ ନିକଟକୁ ଯାଇଥିଲେ, ଗୋଟେ ଗାଭୀ ରୂପ ଧାରଣ କରି ଯାଇଥିଲେ। ବ୍ରହ୍ମା ସବୁ ଦେବତାମାନଙ୍କ ସହିତ ଗାଭୀଙ୍କୁ ନେଇକରି ଭଗବାନ ଯେଉଁ ରହିଛନ୍ତି କ୍ଷୀର ସମୁଦ୍ର ନିକଟରେ ଯାଇ ସେଠି ସ୍ତୁତି କରିଥିଲେ। ତତ୍ର ଗତ୍ୱା ଜଗନ୍ନାଥଂ ଦେବଦେବ ବିଶା କବି, ଏଇଭଳି ଭାବରେ ସେଠି ଯାଇକରି ଭଗବାନଙ୍କୁ ଯେଉଁ ରହିଛି ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ଜ୍ଞାନ ପ୍ରଦାନ କଲେ। ବ୍ରହ୍ମାଙ୍କ ଦେବତାମାନଙ୍କୁ କହିଲେ, ଦେବତାମାନେ ଶୁଣ, ଭଗବାନ କ'ଣ କହିଲେ, ମେସେଜ୍ ଦେଲେ କ'ଣ, ନା ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତି ତତ୍ପ୍ରିୟାର୍ଥଂ ସମ୍ଭବନ୍ତୁ ସୁର ସ୍ତ୍ରିୟ। ବସୁଦେବଙ୍କର ଗୃହରେ ଭଗବାନ ଆସିବେ, ତମେ ଦେବତାମାନେ ତମର ପତ୍ନୀମାନଙ୍କ ସହିତ ଯାଇକରି ସେଠି ଆବିର୍ଭାବ ହୁଅ, ଭଗବାନଙ୍କ ଲୀଳାରେ ସାମିଲ ହୁଅ, ତାଙ୍କୁ ଆନନ୍ଦ ପ୍ରଦାନ କର। ଏହିଭଳି ଭାବରେ କହି ଚାଲିଗଲା ପରେ ଦେବକ ଦେବକୀ ଏବଂ ବସୁଦେବଙ୍କ ବିବାହ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ବିବାହ ବହୁତ ଧୁମଧାମ ରହିଛି। ହେଇଗଲା ପରେ ସେ ରଥରେ ଯେତେବେଳେ ବସି ଆସୁଛନ୍ତି କଂସ ଦେବକୀପତି ଏତେ ତାଙ୍କର ଭାଇ ଦେବକୀ ତାଙ୍କର ଭଉଣୀ ହେବେ ଏତେ ସ୍ନେହ ଏତେ ଆଦରରେ ନିଜେ ସାରଥୀ ହିସାବରେ ରଥ ଚଳାଉଛନ୍ତି। ଦେବତାମାନଙ୍କର ଭୟ ଆସିଗଲା, ଚିନ୍ତା ଆସିଗଲା, କ'ଣ ଏମିତି କଂସ ଏଇଭଳି ଭାବରେ ଦେବକୀଙ୍କୁ ଭଲ ପାଉଛି, ଆଉ ଭଗବାନ କ'ଣ ତାଙ୍କୁ ହତ୍ୟା କରିବେ। ତେଣୁ ଆକାଶବାଣୀ ହେଲା, ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯାହା ବସିଆ ବୁଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ଏତିକି ଶୁଣି କଂସଙ୍କର ବାହାରି ପଡ଼ିଲା ତାଙ୍କର ସ୍ୱଭାବ, ତେଣୁ ଖଡ଼ଗ ଧରି ତାଙ୍କର ଭଉଣୀକୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ। ବିବାହ ତିଥି ସମସ୍ତେ ସେ 200 ଦାସୀ ଆସିଛନ୍ତି, ଦେବକ ଦେଇଥିଲେ କନ୍ୟାଙ୍କ ପାଇଁ ସବୁ ଯୌତୁକ ସେ ଦେଇଥିଲେ, ବହୁତ କଥା ସବୁ ରହିଥିଲେ, ଘୋଡ଼ା ହାତୀ ସବୁ କ୍ଷତି କରି ସବୁ ଦେଇଥିଲେ, କିନ୍ତୁ ଇଏ ସବୁ ଭୃକ୍ଷେପ ନ କରିକି ହତ୍ୟା କରିବା ପାଇଁ ବସିଲେ। ତେଣୁ ଯେତେବେଳେ ହତ୍ୟା କରିବା ସେହି ସମୟରେ ବସୁଦେବ ବହୁତ ପ୍ରକାର ତାଙ୍କୁ ରହିଛି ଉପାୟ ସବୁ ରହିଛି ତାଙ୍କୁ ନିବୃତ୍ତ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କଲେ, କିନ୍ତୁ ସେଥିରୁ ସେ ନିବୃତ୍ତ ହେଲେ ନାହିଁ। ଜ୍ଞାନ ଉପଦେଶ ଦ୍ୱାରା ସେ ନିବୃତ୍ତ ହେଲେ ନାହିଁ। ତେଣୁ ତାଙ୍କୁ କହିଲେ, ପ୍ରତିଜ୍ଞା କଲେ, ନୈଶ୍ୟାସ୍ତେ ଭୟଂ ସୌମ୍ୟ ଯତ୍ ପାଇଁ ସାହା ଆଶ୍ରୟ ବା ପୁତ୍ରାଣ୍ଡେ ସମର୍ପିଷ୍ୟ ସେ ଯଥାସ୍ତେ ଭୟଂ ଉତ୍ଥିତମ୍। ତୁମ ପାଇଁ ତୁମକୁ ଯେଉଁ ଯେଉଁ ଭୟ ଅଛି ଯାହାଙ୍କ ପାଖରୁ ମୁଁ ତୁମକୁ ସବୁ ପ୍ରଦାନ କରିବି, ସବୁ ସନ୍ତାନ ମାନଙ୍କୁ ପୁତ୍ରମାନଙ୍କୁ ପ୍ରଦାନ କରିବି। ଏହିଭଳି ଭାବରେ କହିବାରୁ କଂସ ତାଙ୍କୁ ହତ୍ୟା କଲେ ନାହିଁ, ଛାଡ଼ିଦେଲେ। ତାଙ୍କର ଯେଉଁ ପ୍ରଥମ ପୁତ୍ର ଯାହା ଥିଲା, ପ୍ରତିବର୍ଷ ଗୋଟି ଗୋଟି ପୁତ୍ର ସେ ଯାହା କରନ୍ତି, ପ୍ରଥମ ପୁତ୍ରର ନାମ ଥିଲା କୀର୍ତ୍ତିମାନ, ଯେତେବେଳେ ପ୍ରଦାନ କଲେ କଂସକୁ, କଂସ ଖୁସି ହେଇଗଲେ, ଖୁସି ହେଇକି ଛାଡ଼ିଦେଲେ, କହିଲେ ଠିକ୍ ଅଛି ଇଏ ମୋର ଶତ୍ରୁ ନୁହଁ, ଛାଡ଼ିଦେଲେ। ନାରଦ ମୁନି ଆସି ପହଞ୍ଚିଗଲେ, କହିଲେ ନା ସେ ତମର ଶତ୍ରୁ, ତୁମେ ଜାଣିନ ଗଣନା ଦେବତାମାନଙ୍କର, ଅଷ୍ଟମ ଗର୍ଭ କେଉଁଟା ଜାଣିପାରିବ ନାହିଁ, କହିକରି ଏଭଳି ଭାବରେ ପାଠ ପଢ଼େଇ ଦେଲେ। କଂସ ସାଙ୍ଗେ ସାଙ୍ଗେ ବସୁଦେବଙ୍କୁ ଡାକିକିରି ତାଙ୍କ ପୁତ୍ରଙ୍କୁ ହତ୍ୟା କଲେ ଏବଂ ବସୁଦେବ ଏବଂ ଦେବଙ୍କୁ ବନ୍ଦୀଶାଳାରେ ବନ୍ଦୀ କରି ରଖିଲେ। ପ୍ରତିବର୍ଷ ଗୋଟିଏ ଗୋଟିଏ ସନ୍ତାନ ଯାହା ହୁଅନ୍ତି ପ୍ରତିବର୍ଷ ତାଙ୍କୁ ହତ୍ୟା କରନ୍ତି। ଏହିଭଳି ଭାବରେ 6 ସନ୍ତାନଙ୍କୁ ହତ୍ୟା କଲା ପରେ ଏମାନେ ଅବଶ୍ୟ ହେଉଛନ୍ତି ମରିଚିଙ୍କର ପୁତ୍ର, ଏ ବ୍ରହ୍ମାଙ୍କ ପ୍ରତି ଅପରାଧ ହେଇଯାଇଥିଲା, ସେଥିପାଇଁ ତାଙ୍କୁ ଏହିଭଳି ଭାବରେ ମୃତ୍ୟୁବରଣ କରିବାକୁ ପଡ଼ିଲା। କିନ୍ତୁ ପରେ ଭଗବାନ ତାକୁ ଉଦ୍ଧାର କରିବେ, ଏ 10 85 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ହେଲା ପରେ ସପ୍ତମ ଗର୍ଭ ଭଗବାନ ଆସିଲେ, ଭଗବାନ ବଳରାମ ଆସିଲେ। ତେଣୁ ଭଗବାନ କୃଷ୍ଣ ତାଙ୍କର ଗୋଲୋକ ଧାମରୁ ପଠାଉଛନ୍ତି ଯୋଗ ମାୟାଙ୍କୁ, କହୁଛନ୍ତି ଦେବକ୍ୟା ଜଠରେ ଗର୍ଭମ ଶେଷାକ୍ଷମ ଧାମ ମାମକମ ତତ୍ ଶନି କୃଷ୍ୟ ରୋହିଣିଆ ଉଦରେ ସନ୍ନିବେଶ। ଏଇ ଯେଉଁ ଦେବ ମାଆଙ୍କର ଗର୍ଭରେ ଯେଉଁ ରହିଛନ୍ତି ବର୍ତ୍ତମାନ, ଇଏ ହେଉଛି ମୋର ଧାମ ଶେଷ, ତାଙ୍କୁ ନେଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ରୋହିଣୀ ସେ ସମୟରେ ଥିଲେ ନନ୍ଦାଳୟରେ, ରୋହିଣୀ ହେଉଛନ୍ତି ବସୁଦେବଙ୍କର 18 ପତ୍ନୀ ରହିଛନ୍ତି, ତାଙ୍କୁ ରୋହିଣୀ ଜାଣେ। ଏହିଭଳି ଭାବରେ ଯୋଗ ମାୟା ଆସିକରି ଏହି ସପ୍ତମ ଗର୍ଭକୁ ନେଇକି ସ୍ଥାନାନ୍ତରିତ କରିକି ତାଙ୍କର ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ। ତେଣୁ ସବୁ ମଥୁରାରେ ଘୁରି ପଡ଼ିଗଲା, ଦେବକୀଙ୍କର ସପ୍ତମ ଗର୍ଭ ପାତ ହୋଇଯାଇଛି। ନିଶ୍ଚିନ୍ତ ଭାବରେ କ୍ରୁର କଂସ କିଛି ଗୋଟେ ବ୍ୟବସ୍ଥା କରିଛି, ଏହିଭଳି ଭାବରେ ସମସ୍ତେ କଂସକୁ ଗାଳି ଦେବା ପାଇଁ ଆରମ୍ଭ କଲେ। କଂସ କିନ୍ତୁ କିଛି ଦୋଷ ନୁହଁ, ତାର ଦୋଷ ନିର୍ଦ୍ଦୋଷ, ଭଗବାନଙ୍କ ବ୍ୟବସ୍ଥାରେ ଏଇଟା ହେଇଛି। ତେଣୁ ଭଗବାନ ଆସିଲେ, ଅଷ୍ଟମ ଗର୍ଭରେ ଆସିଲେ। ତୋ ଜଗନ୍ମଙ୍ଗଳ ମଙ୍ଗଳାଂଶ ସମାହିତ ସୁରସ୍ୱତୀନ ଦେବୀ, ଭଗବାନ ଏଇ ଯେଉଁ ରହିଛନ୍ତି ଦେବକୀଙ୍କ ଗର୍ଭରେ ଆସି ପହଞ୍ଚିଗଲେ। ଦେବକୀଙ୍କ ଗର୍ଭରେ ଯେତେବେଳେ ଆସି ପହଞ୍ଚିଗଲେ ଅଷ୍ଟମ ଗର୍ଭ, କଂସ ଖବର ପାଇଗଲା ଅଷ୍ଟମ ଗର୍ଭ ଆସିଛି, ତେଣୁ ହତ୍ୟା କରିବା ପାଇଁ ଆସିଗଲା। କିନ୍ତୁ ଯେତେବେଳେ ଆସି ଦେଖୁଛି ଦେବକୀଙ୍କୁ ସେ ଚିହ୍ନି ପାରୁନାହିଁ। ଦେବକୀ ଭଗବାନଙ୍କୁ ଧାରଣ କରି ସା ଦେବକୀ ସର୍ବଜଗତ ନିବାସ ନିବାସ ଭୂତା ନିତରାନ୍ନରେ, ଯେ ଏଭଳି ଭାବରେ ସେ ଶୋଭିତ ହେଉଛନ୍ତି, କଂସ ଭାବୁଛି ମୋର ଭଉଣୀ କୁଆଡ଼େ ଗଲା, ଯଦିଓ ସେଇଠି ତାଙ୍କ ସାମ୍ନାରେ ରହିଛି, କାରଣ ଭଗବାନ ଆନନ୍ଦ କନ୍ଦ ତାଙ୍କ ଗର୍ଭରେ ରହିଛନ୍ତି। ତେଣୁ ତାଙ୍କର ମତି ବଦଳିଗଲା, କହିଲେ ନା ନା ସେ ପିଲା ଜନ୍ମ ହେଲା ପରେ ତାକୁ ହତ୍ୟା କରିବା, କହି ପଳାଇଗଲା। କିନ୍ତୁ ସବୁ ଦେବତାମାନେ ଆସି ପହଞ୍ଚିଗଲେ, ଦେବଗୀ ଗର୍ଭସ୍ତୁତି ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତି ବିଷୟରେ ବର୍ଣ୍ଣନା କରାଯାଇଛି। ବହୁତ ପ୍ରକାର ଦେବତାମାନେ ସ୍ତୁତି କରିଛନ୍ତି। ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟସ ଯୋନି ନିହିତାଂଶ ସତ୍ୟେ ସତ୍ୟସ ସତ୍ୟାମୃତ ସତ୍ୟ ନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଏହିଭଳି ଭାବରେ ସମସ୍ତ ଦେବତାମାନେ ଏହିସବୁ ଏକ ସମୟରେ ଉଚ୍ଚାରିତ କରୁଛନ୍ତି ଏହି ଶ୍ଳୋକକୁ, କାରଣ ଦେବତାମାନଙ୍କର ସେ ଶକ୍ତି ରହିଛି। ସବୁ ସାଙ୍ଗେ ସାଙ୍ଗେ ବ୍ରହ୍ମା କ'ଣ ସ୍ତୁତି କରୁଛନ୍ତି ସବୁ ଜାଣିଥିବେ, ସମସ୍ତେ ଜାଣିପାରିବେ, ସମସ୍ତେ ଏକ ସମୟରେ ସ୍ତୁତି କରୁଛନ୍ତି। ଭଗବାନ ହେଉଛନ୍ତି ସତ୍ୟବ୍ରତ, ଭଗବାନ ହେଉଛନ୍ତି ପୂର୍ଣ୍ଣ ସତ୍ୟ। ଭାଗବତମ ଆରମ୍ଭରେ ସତ୍ୟଂ ପରଂ ଧିମହି ଯାହା କଥା କୁହାଯାଇଥିଲା, ଏ ଭଗବାନଙ୍କର ସ୍ୱରୂପ ଲକ୍ଷଣ, ସେହି ସତ୍ୟଂ ପରଂ ପରମ ସତ୍ୟ ବିଷୟରେ ସ୍ତୁତି କରୁଛନ୍ତି। ଇଏ ହେଉଛନ୍ତି ସତ୍ୟବ୍ରତ, ଭଗବାନଙ୍କର ବ୍ରତ ହେଉଛି ସତ୍ୟ। ଭଗବାନଙ୍କ ବ୍ରତ କ'ଣ? ଆମେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଭଗବାନଙ୍କ ବ୍ରତ ନେଉଛେ, କିନ୍ତୁ ଭଗବାନ କ'ଣ ବ୍ରତ ଧାରଣ କରିବେ? ନା ତାଙ୍କର ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ। ରାମାୟଣରେ ଶ୍ଳୋକଟି ଅଛନ୍ତି, ସକ୍ରୋଧ ବି ପ୍ରପନ୍ନାୟ ତବା ସ୍ମୃତି ଚଦାଚତେ। ଗୋଟିଏ ଥର ବିଭୀଷଣ ଯେତେବେଳେ ଭଗବାନଙ୍କ ଶରଣରେ ଆସିଥିଲେ, ସେହି ସମୟରେ ଭଗବାନ ଏ କଥାଟି କହିଥିଲେ, ଗୋଟିଏ ଥର ଯଦି ମୋର ଶରଣରେ ଯିଏ ଯାଇକି କହିବ ପ୍ରଭୁ ମୁଁ ଆପଣଙ୍କର, ଭଗବାନ ସମସ୍ତଙ୍କୁ ଅଭୟ ପ୍ରଦାନ କରିବେ। ଏହିଭଳି ଭାବରେ କହି ଭଗବାନ ବିଭୀଷଣଙ୍କୁ ଦେଇଥିଲେ, ଶରଣ ଦେଇଥିଲେ। ରାବଣର ଭାଇ ବିଭୀଷଣ କଲା ଶରଣ। ତେଣୁ ଏହିଭଳି ଭାବରେ ଭଗବାନ ସେ ପୂର୍ତ୍ତି ସତ୍ୟ, ତିନି କାଳରେ ସେ ସତ୍ୟ। ଏହିଭଳି ଭାବରେ ପ୍ରାର୍ଥନା କରିକିରି ଦେବତୀଙ୍କୁ କହିଲେ, ମାତେ ଆ ଭଗବାନ ଆସିଯାଇଛନ୍ତି, ତମର ସବୁ ଦୁଃଖ ଦୂର ହେଇଯିବ। ଏହିଭଳି ଭାବରେ କହି ଚାଲିଗଲେ। ତେଣୁ ଭଗବାନ ଦେବତୀ ଗର୍ଭରେ ବୃଦ୍ଧି ଲାଭ କରିବା ପାଇଁ ବସିଲେ। ଏଣୁ କଂସ ସବୁଦିନ କ୍ୟାଲେଣ୍ଡର ଦେଖୁଛି କେବେ ଦଶମାସ ପୂର୍ଣ୍ଣ ହେବ, ସେ ପୁତ୍ରକୁ ହତ୍ୟା କରିବ, ସନ୍ତାନକୁ ହତ୍ୟା କରିବ, କିନ୍ତୁ ଭଗବାନ କଂସକୁ ବଞ୍ଚନା କରିକିରି ଆବିର୍ଭାବ ହୋଇଗଲେ ଆଠ ମାସରେ। ଭଗବାନ ମାଙ୍କ ଗର୍ଭରେ ଆଠ ମାସ ଥିଲେ। ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ମଧ୍ୟାହ୍ନ ମଧ୍ୟରାତ୍ରିରେ ଭଗବାନ ଆବିର୍ଭାବ ହୋଇଗଲେ। ତମ ଅଦ୍ଭୁତଂ ବାଳକଂ ଅମ୍ବୁଜେ କ୍ଷଣଂ ଚତୁର୍ଭୁଜ କଂଜ ରଥାଙ୍ଗ କଦାୟୁଧଂ ପିତାମ୍ବର ଚନ୍ଦ୍ର ପୟୁଧ ସୌଭଗଂ। କିଭଳି ଭାବରେ ଭଗବାନ ଆସିଗଲେ ମନ୍ଦିଶାଳାରେ? ନା ଅଦ୍ଭୁତଂ ବାଳକଂ, ଭଗବାନଙ୍କ ଭଳି କିଏ ହେଇପାରିବ ଅଦ୍ଭୁତ? ସିଏ ଅମ୍ବୁଜେ କ୍ଷଣ ବହୁତ ସୁନ୍ଦର ତାଙ୍କର ନୟନ ଥିଲା, ଏବଂ ଚତୁର୍ଭୁଜ ଧାରଣ କରି ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଛନ୍ତି। ତାଙ୍କର ଯେଉଁ ରହିଛନ୍ତି ବକ୍ଷ ଦେଶରେ ଶ୍ରୀବତ୍ସ ଚିହ୍ନ ରହିଛନ୍ତି, ଗଳାରେ ପୌଷ୍ପ ମଣି ରହିଛନ୍ତି, ଏବଂ ପିତାମ୍ବର ଧାରଣ କରିଛନ୍ତି ସାନ୍ଦ୍ର ପୌଦ ସୌଭଗମ ମେଘବର୍ଣ୍ଣ। ମେଘବର୍ଣ୍ଣ ଧାରଣ କରିକିରି ଆବିର୍ଭାବ ଜୟ ଭଗବାନ ନାରାୟଣ ବିଷ୍ଣୁ ଗୀ। ଏହିଭଳି ଭାବରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ, ଦେବକୀ ଏବଂ ବସୁଦେବ ଭଗବାନଙ୍କୁ ସ୍ତୁତି କରିବା ପାଇଁ ଆରମ୍ଭ କଲେ, ଭୁଲିଗଲି ଏ ତାଙ୍କର ପୁତ୍ର ବୋଲି। ତେଣୁ ଭଗବାନ କହୁଛନ୍ତି, ଦେଖ ସ୍ୱାଭିବ ମଙ୍ଗେ ଭଗବାନ ଆସିଲେ ସପ୍ତମ ମନଙ୍କର ଅଠେଇଶତମ ଦ୍ୱାପରରେ ଆସିଲେ, କିନ୍ତୁ ସ୍ୱାଭିବ ମନଙ୍କ ସମୟରେ ଏମାନେ ଥିଲେ ସୁତପା ଏବଂ କୃଷ୍ଣୀ। ତେଣୁ ତମେ 12,000 ବର୍ଷ ଧରି ତପସ୍ୟା କରିଥିଲ ମୋତେ ପୁତ୍ର ରୂପରେ ପାଇବା ପାଇଁ, ତେଣୁ ମୁଁ ଏହି ରୂପରେ ଆବିର୍ଭାବ ହୋଇଯାଇଥିଲି, ତେଣୁକରି ମୁଁ ଏହି ରୂପରେ ବର୍ତ୍ତମାନ ଆବିର୍ଭାବ ହୋଇଛି। ତମେ ଯଦି କଂସକୁ ଭୟ କରୁଛ, ତାହେଲେ ମୋତେ ନେଇକରି ନନ୍ଦାଳୟରୁ ଛାଡ଼ିଦେଇ ଆସ। ତେଣୁ ବସୁଦେବ ତାଙ୍କୁ ଧରିଲେ, ବସୁଦେବ ବନ୍ଧି ହୋଇକି ରହିଥିଲେ, ତାଙ୍କ ହସ୍ତ ପାଦ ସବୁ ଶୃଙ୍ଖଳାରେ ଆବଦ୍ଧ ହୋଇଥିଲା, କିନ୍ତୁ ଯେତେବେଳେ ପୁତ୍ରକୁ ଧାରଣ କଲେ, ଯେଉଁଭଳି ଭାବରେ ସୂର୍ଯ୍ୟଙ୍କର ଉଦୟରେ ଅନ୍ଧକାର ଚାଲିଯାଏ, ସେହିଭଳି ଭାବରେ ତାଙ୍କର ସବୁ ଶୃଙ୍ଖଳା ଚାଲିଗଲା, ଏବଂ ଯେଉଁ ତାରା ପଡ଼ିଥିଲା ସବୁ ଗେଟ୍ ଫେଟ୍ ପଡ଼ିଥିଲା ସବୁ ଖୋଲିଗଲା, ଏବଂ ଯେଉଁମାନେ ସିକ୍ୟୁରିଟି ମାନେ ଥିଲେ ସବୁ ନିଦ୍ରାଭିଭୂତ ହୋଇଗଲେ, ଏବଂ ଏହିଭଳି ଭାବରେ ଭଗବାନଙ୍କୁ ନେଇକରି ବସୁଦେବ ଗୋକୁଳରେ ଛାଡ଼ିକରି ଆସିଲେ। ସେଠି ନନ୍ଦାଳୟରେ ଭଗବାନ ମଧ୍ୟ ଆବିର୍ଭାବ ହୋଇଛନ୍ତି, ବର୍ଣ୍ଣନା କରାଯାଇଛି। ଯେ ଭଗବାନ ଏକ ସମୟରେ ଦୁଇ ସ୍ଥାନରେ ଆବିର୍ଭାବ ହୋଇଥିଲେ ଏକ ସମୟରେ, ଏହି ସବୁ ଶ୍ଳୋକରେ ସବୁ ରହିଛି, ତାର ଅର୍ଥ ଜଣାପଡ଼ୁଛି। ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଏକ ସମୟରେ ଦେବକୀଙ୍କର ପୁତ୍ର ରୂପରେ ଆସିଲେ, ଏବଂ ନନ୍ଦ ମହାରାଜଙ୍କର ପୁତ୍ର ରୂପରେ ମଧ୍ୟ ଆସିଲେ। ତାଙ୍କର ଯାଆଁଳା ଯାଆଁଳା ସନ୍ତାନ ଦାସ ହେଇଥିଲେ, ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା। ତେଣୁ ବସୁଦେବ ଯେତେବେଳେ ସେଇ ପୁତ୍ରକୁ ନେଇକି ଯାଉଛନ୍ତି, ନେଇ ଦେଖିଲେ ସେଠି ମଧ୍ୟ ସମସ୍ତେ ସୁପ୍ତ ହେଇକି ରହିଥିଲେ, ସେ ପରିଚୟନ କରିଯାଇଥିଲେ। ଭଗବାନଙ୍କ ବ୍ୟବସ୍ଥା, ଭଗବାନ ସବୁକିଛି କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ସବୁଥା କର୍ତ୍ତୁମ ସମର୍ଥ ଭଗବାନ ସିଏ। ତେଣୁ ଯାଇକିରି ତାଙ୍କ ପୁତ୍ର ଯେ ସେଠି ସେ ଦେଖିପାରିଲେନି ସେ ନନ୍ଦ ମହାରାଜଙ୍କ ପୁତ୍ରକୁ, ସେ ଦେଖିଲେ ଖାଲି କନ୍ୟାକୁ ଦେଖିଲେ, ନିଜର ପୁତ୍ରକୁ ସେଠି ଛାଡ଼ିକିରି ସେ କନ୍ୟାକୁ ଆଣିକିରି ଆସିଲେ। ଏଇଭଳି ଭାବରେ ଯେତେବେଳେ ଆସିକିରି ବନ୍ଦୀଶାଳାରେ ପହଞ୍ଚିଗଲେ, ପୁଣି ପୂର୍ବବତ୍ ପୁଣି ସେ ବନ୍ଦୀ ହେଇଗଲେ ଏବଂ ସେ କନ୍ୟାର କୁହଙ୍କ ଶବ୍ଦ ଶୁଭିଲା। କୁହଙ୍କ ଶବ୍ଦ ଶୁଣି ସବୁ ପ୍ରହରୀମାନେ ଜାଗ୍ରତ ହେଇଗଲେ। କଂସକୁ ଯାଇ ଖବର ଦେଲେ, ଆଜ୍ଞା ଆପଣଙ୍କର ଅଷ୍ଟମ ଗର୍ଭ ଆସି ଯାଇଛନ୍ତି ଆପଣଙ୍କ ଶତ୍ରୁ। ଏଇଭଳି ଭାବେ କଂସ ଶୋଇପାରିନଥିଲା ରାତିରେ, ହଁ ସାଙ୍ଗେ ସାଙ୍ଗେ ଦୌଡ଼ିକିରି ଆସିଲା। କାରଣ ତା ପୂର୍ବଦିନ ରାତିରେ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ସେଇ ସମୟରେ ବିଷମ ବୃଷ୍ଟି ହେଉଥିଲା, ଇନ୍ଦ୍ରଦେବ ଭଗବାନଙ୍କୁ ସ୍ୱାଗତ କରୁଥିଲେ। ତେଣୁ ଏହିଭଳି ଭାବରେ କଂସ ଆଉ ରାଜ ରାସ୍ତାରେ ନ ଯାଇକିରି ସଟପଟ ରାସ୍ତାରେ ଯାଇକିରି ବନ୍ଦୀଶାଳାରେ ପହଞ୍ଚିବା ପାଇଁ ବସିଲା, କିନ୍ତୁ ଖୁବ୍ ଶୀଘ୍ର ଯାଇ ପହଞ୍ଚିକିରି ହତ୍ୟା କରିବ। ବାଟ ଓଦା ହେଇକି ରହିଛି, ବାଟ ପୋଟ ଖସିଗଲା, ଦୁଇ ତିନି ଥର ତଳେ କଚାଡ଼ିକି ପଡ଼ିଗଲେ କଂସ। ଏହିଭଳି ଭାବରେ ଯାଇକି ପହଞ୍ଚିବାରୁ ଦେବକୀ ଦେଖିକିରି ଜାଣିଲି ମୋର ଆସିଗଲା, ଜମ ଆସିଗଲା କହିକିରି ବହୁତ ପ୍ରକାର କନ୍ଦନ କରିବା ପାଇଁ ଆରମ୍ଭ କଲେ। କିନ୍ତୁ ଦେଖ, ଇଏ ମୋର କନ୍ୟା, ଇଏ ପୁତ୍ର ନୁହଁ, ତୁମର ପୁତ୍ର ବୋଧେ ହେବେ, ଯଦିଓ ତାଙ୍କର କୌଣସି ପୁତ୍ର ନାହିଁ, କିନ୍ତୁ ତୁମର ଭବିଷ୍ୟତରେ ଯେଉଁ ପୁତ୍ର ହେବ ତାର ଇଏ ବଧୂ ହେବେ, ତାର ସ୍ତ୍ରୀ ହେବ, ତୁମେ ତାକୁ ଛାଡ଼ିଦିଅ। ଏଇଭଳି ଭାବରେ ଯେତେ କହିଲେ ମଧ୍ୟ କଂସକୁ ଛାଡ଼ୁଛି। ତେଣୁ କଂସ ହତ୍ୟା କରିବା ପାଇଁ ଯେତେବେଳେ ବସିଲା, ସେଇ ସମୟରେ ସେ କନ୍ୟା ଚାଲିଗଲେ ତାଙ୍କ ହାସ୍ତରୁ, ଏବଂ ସେ ଦୁର୍ଗା ରୂପରେ ଅଷ୍ଟଭୁଜ ଧାରଣ କରିକିରି କଂସର ହେଉଛନ୍ତି, ଆରାଧ୍ୟ ଦେବୀ ହେଉଛନ୍ତି ଦୁର୍ଗା ଦେବୀ। ତେଣୁ ଦୁର୍ଗା ଦେବୀଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା, କ'ଣ ଇଏ କଥା, ଦେବତାମାନେ କହିଥିଲେ ଅଷ୍ଟମ ଗର୍ଭ, ପୁତ୍ର କି କନ୍ୟା କହିନଥିଲେ, କିନ୍ତୁ ଏଭଳି ଭାବରେ କ'ଣ ହେଲା ଭାବେ ଚିନ୍ତା କରୁଛନ୍ତି କଂସ। ସେହି ସମୟରେ ଦୁର୍ଗା ଦେବୀ କହିଲେ, କଂସ ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ତୁ ଯେଉଁ ଅତ୍ୟାଚାର କରୁଛୁ ସେସବୁ ବନ୍ଦ କର। କହିକିରି ଦୁର୍ଗା ଦେବୀ ଇଏ ହେଇଗଲେ, ପ୍ରକଟ ହେଇଗଲେ। କଂସର ଚିନ୍ତା ପଡ଼ିଗଲା, କ'ଣ ହେବ, ଆମେ କଂସ କଥା ପରେ କହିବା, ଏଣେ ନନ୍ଦ ମହାରାଜ କଥା କହିବା। ନନ୍ଦଙ୍କର ଆନନ୍ଦ ଦଶମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଆଗମନର ଉତ୍ସବ ପାଳନ କରାଯାଉଛି, ନନ୍ଦ ଉତ୍ସବ ତଥ ଶେଷପଟି ଅଛି ଦଶମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ, ଯେ କହୁଛନ୍ତି ଯେ କ'ଣ ନା ନନ୍ଦ ତଥ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମାନ ହରେର ନିବାସ ଆତ୍ମଗୁଣୈ ରମା କ୍ରୀଡ଼ନ ଅଭୁନ ରୂପ। ନନ୍ଦ ମହାରାଜଙ୍କ ବହୁତ ବାର୍ଦ୍ଧକ୍ୟ ଅବସ୍ଥାରେ ପୁତ୍ର ଜାତ ହେଇଛନ୍ତି, ତେଣୁ ବ୍ରଜବାସୀମାନେ ରାଜାଙ୍କର ପୁତ୍ର ଜାତ ହେଇଛନ୍ତି, ପରେ ରାଜା ହେବେ କହିକରି ବହୁତ ଆନନ୍ଦରେ ନୃତ୍ୟ କରୁଛନ୍ତି। ନନ୍ଦ କି ଆନନ୍ଦ ଭୟ ଜୟ କନିଆ ଗାଁରେ କି, ଏଇଭଳି ଭାବରେ ବହୁତ ସୁନ୍ଦର ଭାବରେ ନନ୍ଦଙ୍କର ଆନନ୍ଦ ଉତ୍ସବ ପାଳନ କରାଯାଉଛି। କିନ୍ତୁ ଆମେ ଖୁବ୍ ସମୟରେ ସଂକ୍ଷେପରେ କହିବା, ଏଇଭଳି ଭାବରେ ଏତେ ସବୁ ସବୁ ଧନ ଧାନ୍ୟ ସବୁ ରହିଛି, ନନ୍ଦ ମହାରାଜ ଏଭଳି ଦାନ କରୁଛନ୍ତି, ଏସବୁ ଦେଖିକି ପରିକ୍ଷିତ ମହାରାଜ ଏବଂ ଅନ୍ୟମାନେ ଚିନ୍ତା କରୁଛନ୍ତି, ଇଏ ଜଣେ ଗୌଡ଼ ଲୋକ, ତାଙ୍କର ଏତେ ଧନ କେଉଁଠୁ ଆସିଲା। ତେଣୁ ସୁଖଦେବ କହୁଛନ୍ତି, ହରେ ନିବାସ ଆତ୍ମଗୁଣୈ, ଭଗବାନ ସେଠି ରହିଛନ୍ତି। ତେଣୁ ରମା କ୍ରୀଡ଼ନ ଅଭୁନ ରୂପ, ରମା କହିଲେ ଲକ୍ଷ୍ମୀ ଦେବୀ, ସେଠି ନିଜେ ଆସି ବ୍ରଜବାସୀମାନଙ୍କର ସେବା କରୁଛନ୍ତି, ରମା କ୍ରୀଡ଼ନ ଅଭୁନ ରୂପ। ତେଣୁ ଦଶମ ସ୍କନ୍ଦ ଏକତିରିଶ ଅଧ୍ୟାୟରେ ଗୋପୀ ଗୀତରେ ସେ କଥା କହିବେ, ଗୋପୀମାନେ ଯେହେତୁ ତେ ନିକମ ଜନ୍ମନା ବ୍ରଜ ସହତ ଇନ୍ଦିରା ଶସ୍ୱଯାତ୍ରୀ, ଲକ୍ଷ୍ମୀ ଦେବୀ ସେଠି ସମସ୍ତଙ୍କର ସେବା କରୁଛନ୍ତି, ଯିଏ ବୈକୁଣ୍ଠ ଲୋକରେ ସେବିତ ହୁଅନ୍ତି ସେବିତା ହୁଅନ୍ତି ସେ ବ୍ରଜବାସୀମାନଙ୍କର ସେବା କରୁଛନ୍ତି। ତେଣୁ ଏଇଭଳି ଭାବରେ ହେଲା ଷଷ୍ଠ ଅଧ୍ୟାୟରେ ଆରମ୍ଭ କରାଯାଇଛି, ଭଗବାନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ଆରମ୍ଭ ହେଲା। କଂସ ତାର ଯେଉଁ ମନ୍ତ୍ରୀମାନଙ୍କୁ ବସେଇକିରି ବୈଠକ କଲା, କ'ଣ କରିବା, ଏଭଳି ଭାବରେ ଘଟଣା ହେଇଛି ନା କିଛି ଚିନ୍ତା ନାହିଁ, ଦଶ ଦିନରୁ କମ୍ ବା ଅଧିକା ଯେତେ ପିଲା ଅଛନ୍ତି ସମସ୍ତଙ୍କୁ ହତ୍ୟା କରିବା, ନା କିଏ ହତ୍ୟା କରିବ? ସାଙ୍ଗେ ସାଙ୍ଗେ ଭକି ଆସି କହିଲେ ମୁଁ ଅଛି, ମୁଁ ଅଛି, ମୁଁ ସବୁ ବାଳକୁ ହତ୍ୟା କରିବି, କେହି ଜାଣିପାରିବେ ନାହିଁ, ମୋର ସ୍ଥାନରେ କାଳକୁଟ ପୋଷ ବଳିକିରି ଆସିବି, ଏହି ସମସ୍ତଙ୍କୁ ହତ୍ୟା କରିବି, କେହି ଜାଣିପାରିବେ ନାହିଁ। ତେଣୁ ପୁତନା ଆସିଲା, ପୁତନା ଲୋକ ବାଳା ରାକ୍ଷସୀ ରୁଧିରାସନା ଜିଘାଶି ହରେ ସ୍ଥାନଙ୍ଗତ୍ୱାବସଦ୍ଗତି। ପୁତନା ଆସିଲା, ଭଗବାନ ଛଅ ଦିନ ରହିଥିଲେ, ତାଙ୍କୁ ହତ୍ୟା କରିବା ପାଇଁ ଆସିଲା ଲୋକ ବାଳାଗ୍ନି। ଲୋକ ପିଲାମାନଙ୍କୁ ସେ ହତ୍ୟା କରେ, ରାକ୍ଷସୀ କୂଳରେ ଯାହା ଦେଇଥିଲା ରୁଧିରାସନା ତାର ରକ୍ତପାନ ସେ କରେ, ଏବଂ ଭଗବାନ ପାଖକୁ ଆସୁଥିଲା କୌଣସି ଭଲ ଉଦ୍ଦେଶ୍ୟରେ ନୁହଁ, ତାଙ୍କୁ ହତ୍ୟା କରିବା ପାଇଁ ଆସୁଥିଲା, କିନ୍ତୁ ସ୍ତନଙ୍ଗତ୍ୱାପ ତାଙ୍କୁ ଯେଉଁ ସ୍ତନ ପ୍ରଦାନ କଲା, ସେ ସ୍ତନ ମଧ୍ୟ କାଳକୁଟ ବିଷ ଭଳା ଥିଲା, ସ୍ତନ ଛୁଇଁଲେ ପିଲାଟି ମରିଯିବ ଏଇଭଳି ଭାବରେ ଚିନ୍ତାରେ ସେ ଆସିଥିଲା, କିନ୍ତୁ ଭଗବାନ ତାର ପ୍ରାଣକୁ ହରଣ କଲେ, ପ୍ରାଣକୁ ହରଣ କରି ତାଙ୍କୁ ମାତୃଗତି ପ୍ରଦାନ କଲେ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ଏ କଥାଟି ବୁଦ୍ଧ କହିଛନ୍ତି ବିଦୁରଙ୍କୁ, ଆମେ ଆଲୋଚନା କରିଥିଲେ ଏଇଟା ତୃତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟ 23 ଶ୍ଲୋକରେ ଏକଥା କୁହାଯାଇଛି। ତେଣୁ ଆଉ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଯେଉଁମାନେ ଶ୍ରଦ୍ଧାର ସହିତ ତାଙ୍କର ପ୍ରିୟତମ ବସ୍ତୁକୁ ଭଗବାନ ପ୍ରଦାନ କରିବେ ତାଙ୍କ କଥା କ'ଣ କହିବା? ଶ୍ରୀଧର ସ୍ୱାମୀ କହୁଛନ୍ତି, ଭକ୍ତ ବେଶ ମାତ୍ରେଣ ସଦ୍ଗତି ତତ୍ତ୍ୱବାନ ଇତ୍ୟର୍ଥ। କେବଳ ଏ ଭକ୍ତ ବେଶ ଆସି ପଡ଼ିଥିଲା, ଭଗବାନ ତାଙ୍କୁ ସଦ୍ଗତି ପ୍ରଦାନ କଲେ। ଏହିଭଳି ଭାବରେ ପୁତନା ଛଅ କୋଶ ବା କେତେ ଜଣ କହନ୍ତି 6 ମାଇଲ ଏହିଭଳି ଭାବରେ ବିରାଟ ରୂପରେ ମୃତ୍ୟୁବରଣ କଲା। କଂସର ଯେଉଁ ରହିଛି ଗୋଟେ ବଗିଚା ରହିଛି, ଫଳ ଫଳ ଉଦ୍ୟାନ ଆମ୍ବ ଫାମ୍ବ ଗଛ ଏସବୁ ଏହି ସମୟରେ ସବୁ ହେଇକି ଭଗବାନ ଭାଦ୍ର ମାସରେ ଏହି ସମୟରେ 6 ଦିନ ରହିଥିଲେ ଅଷ୍ଟମୀ ତିଥି। ତା ପରଦିନ କ'ଣ ଚତୁର୍ଦ୍ଦଶୀ ତିଥିରେ ଏଇଭଳି ଭାବରେ ତାର ହତ୍ୟା ହେଲା। ଚତୁର୍ଦ୍ଦଶୀ ତିଥିରେ କଂସ ମଧ୍ୟ ହତ୍ୟା ହେବ ଆମେ ଶୁଣିବା, ଏଇଭଳି ଭାବରେ ପୁତନାକୁ ହତ୍ୟା କରିଛନ୍ତି ଭଗବାନ। ଭଗବାନଙ୍କର ଓଷ୍ଠର ବଳ ପ୍ରଦର୍ଶନ କରିଛନ୍ତି, ଆନ୍ଧ୍ରି ବଳ ଏ ଓଷ୍ଠର ବଳ 6 ଦିନରେ ଭଗବାନଙ୍କୁ ହତ୍ୟା କରିଥିଲେ, ଯାହାକୁ ସେ ପୁତନାକୁ ଦାହ କରିବା ପାଇଁକି ତାକୁ କୋରାହାଡ଼ରେ ସବୁ କାଟି କାଟିକିରି ସବୁ ଦାହ କଲେ। ଏଭଳି ଭାବରେ ଦାହ ହେଉଥିଲା ଯେମିତି ଚନ୍ଦନ ଅଗୁରୁ ଶବ୍ଦ ସୁଗନ୍ଧି ସବୁ ଆସୁଥିଲା। ଲୋକମାନେ ଆସୁଛନ୍ତି, ନନ୍ଦ ମହାରାଜ ଚାଲିଯାଇଥିଲେ ମଥୁରାକୁ ଚାଲିଯାଇଥିଲେ ଟ୍ୟାକ୍ସ ଦେବା ପାଇଁ, ସେ ଯେତେବେଳେ ଆସୁଛନ୍ତି ଦେଖୁଛନ୍ତି ଏଇଭଳି ଭାବରେ କଥା ଆଶ୍ଚର୍ଯ୍ୟ ହେଉଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଗୋଟିଏ ପରେ ଗୋଟିଏ ଲୀଳା ଚାଲିବ। ଭଗବାନ 11 ବର୍ଷ କାଳ ବୃନ୍ଦାବନ ଲୀଳା କରିବେ। ଭଗବାନ ଯେତେବେଳେ 3 ମାସକ ହେଇଥିଲେ, ତ୍ରୈମାସିକ ଶକଟା ଅପାବୃତା, 3 ମାସରେ ଯେତେବେଳେ ହେଇଥିଲେ ଭଗବାନ ଶକଟାସୁରକୁ ଉଦ୍ଧାର କରିଥିଲେ ଭଗବାନ। ଏଭଳି ଭାବରେ ଭଗବାନ ହେଇକରି ମଧ୍ୟ ସେ ପଡ଼ିକି ରହିଥିଲେ 3 ମାସ ପର୍ଯ୍ୟନ୍ତ। ଯେତେବେଳେ 3 ମାସ ହେଲା ସେତେବେଳେ ସେ କଳନ ଉଠେଇଲେ, ତ୍ରୈମାସିକ ଶକଟା ଅପାବୃତା, 3 ମାସ ଯେତେବେଳେ କଡ଼ନେ ଉଠେଇଲେ ଗୋଟେ ବିରାଟ ଭୋଜି ହେଲା ବୃନ୍ଦାବନରେ। ତେଣୁ ସେହି ସମୟରେ ସମସ୍ତେ ଆସିଥିଲେ, ନୃତ୍ୟ ଗୀତ ସବୁ ହେଉଛି। ସେହି ସମୟରେ ଭଗବାନ ଗୋଟେ ଶକଟ ତଳେ ଶୟନ କରିଥିଲେ, ତାଙ୍କର ଛୋଟ ଛୋଟ ପାଦକୁ ଟିକେ ବଢ଼େଇ ଦେଲେ ସେ ଶକଟାସୁର ଉଦ୍ଧାର ପାଇଲା। ଶକଟାସୁର ଇଏ ହେଉଛନ୍ତି ଉତ୍କଚ, ଏ ହେଉଛନ୍ତି ବଳି ମହାରାଜ ପୁତ୍ର ଉତ୍କଚ, ବଳି ମହାରାଜ ନା କାର ରହିଛି। ତେଣୁ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଇଏ ଭଗବାନ ତାକୁ ଉଦ୍ଧାର କଲେ। ତେଣୁ ଯାହା ହଉ ଏସବୁ ପୂର୍ବ ତାଙ୍କର ସବୁ ରହିଛି, ଇତିହାସ ସବୁ ରହିଛି ଅସୁରମାନଙ୍କର, କେମିତି ଭଗବାନଙ୍କ ଦ୍ୱାରା ଉଦ୍ଧାର ପାଇଛନ୍ତି ଏକଥା ସବୁ ରହିଛି, ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯେତେବେଳେ ହିରଣ୍ୟାକ୍ଷଙ୍କର ପୁତ୍ର ଥିଲେ ଉତ୍କଚ, ହିରଣ୍ୟାକ୍ଷଙ୍କର ପୁତ୍ର ଥିଲେ ଉତ୍କଚ, ଇଏ ଅଭିଶାପ ପାଇଥିଲେ ମୁନିମାନଙ୍କ ଦ୍ୱାରା, ଆଜି ଭଗବାନଙ୍କ ଦ୍ୱାରା ଉଦ୍ଧାର ପାଇଲେ। ଏସବୁ ସବୁ ଉଦ୍ଧାର ପାଇଛନ୍ତି ଭଗବାନ, ଯେଉଁ ଅଜାଙ୍କୁ ହତ୍ୟା କରୁଛନ୍ତି ତାଙ୍କର ମଙ୍ଗଳ ବିଧାନ କରୁଛନ୍ତି, ତାଙ୍କ ଧାମକୁ ପ୍ରେରଣ କରୁଛନ୍ତି, ସବୁ ଉଦ୍ଧାର ପାଉଛନ୍ତି ଭଗବାନ। ଭଗବାନଙ୍କର ଗୋଟେ ନାମ ହେଉଛି ହତାରି ଗତିଦାୟକ। ତେଣୁ ଏ ଯେଉଁମାନେ ଭଗବାନଙ୍କ ଦ୍ୱାରା ମୃତ୍ୟୁବରଣ କରୁଛନ୍ତି ସେମାନେ ଭଗବତ ଧାମ ପ୍ରାପ୍ତ ହେଉଛନ୍ତି। ଏଇଭଳି ଭାବରେ ଭଗବାନ 3 ମାସରେ ଶକଟାସୁରକୁ ଉଦ୍ଧାର କରିଥିଲେ। ଭଗବାନ 1 ବର୍ଷରେ ଯେତେବେଳେ ହେଇଥିଲେ ତୃଣାବର୍ତ୍ତୀକୁ ଉଦ୍ଧାର କରିଥିଲେ, ବହୁତ ବିସ୍ତାର ଲୀଳା ରହିଛି। ଏହିଭଳି ଭାବରେ ଭଗବାନଙ୍କର ଅଷ୍ଟମ ଭଗବାନ ଯେତେବେଳେ ତିନି ମାସର ହେଇଥିଲେ, ଏକ ବର୍ଷର ଭଗବାନଙ୍କର ଗୋଟେ ଲୀଳା ହେଇଥିଲା, ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ କେତେ ଶହେ ଦିନର ହେଇଥିଲେ ବସୁଦେବ ତାଙ୍କର ଗୁରୁ ରହିଛନ୍ତି, ତାଙ୍କୁ ପଠେଇଲେ ନାମକରଣ କରିବା ପାଇଁ। ଇଏ ହେଉଛନ୍ତି କିଏ, ଇଏ ହେଉଛନ୍ତି କିଏ ଗଲେ ନା ନାମକରଣ କରିବା ପାଇଁ, ଗର୍ଗାଚାର୍ଯ୍ୟ। ଗର୍ଗାଚାର୍ଯ୍ୟ ଗଲେ କୃଷ୍ଣ ଗର୍ଗାଚାର୍ଯ୍ୟ ନାମ ରଖେ, କୃଷ୍ଣ ନାମ ଧ୍ୟାନରେ ନାମ ରଖିଲେ କୃଷ୍ଣ ବୋଲି। ଯେତେବେଳେ ପହଞ୍ଚି ଯାଉଛନ୍ତି ନନ୍ଦାଳୟରେ, ନନ୍ଦ ମହାରାଜ ତାଙ୍କୁ ଦେଖିକିରି ଭଗବାନ ବୋଲି ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ମହତ୍ ବିଚଳନ ନୃଣାମ ଗୃହିଣାମ ଦିନଚେତସାମ ନିଶ୍ରୟ ସାହ ଭଗବାନ କଳ୍ପତେ ନାନ୍ୟତା କ୍ୱଚିତ୍। ମହତ୍ ବ୍ୟକ୍ତିମାନେ ଯେଉଁ ଅନ୍ୟର ଗୃହକୁ ଯାଆନ୍ତି, ତାଙ୍କୁ ଉଦ୍ଧାର କରିବା ପାଇଁ ଯାଆନ୍ତି। ଏହିଭଳି ଭାବରେ ତାଙ୍କୁ ପ୍ରଶଂସା କରିକି, ତାଙ୍କୁ ପୂଜା କରିକିରି ତାଙ୍କୁ କହିଲେ, ମୋର ଦୁଇ ପୁତ୍ରଙ୍କର ଭଗବାନଙ୍କର ଆବିର୍ଭାବ ପୂର୍ବରୁ ବଳରାମଙ୍କର ଆବିର୍ଭାବ ହୋଇଥିଲା ରୋହିଣୀଙ୍କ ଗର୍ଭରେ, ଏବଂ ଭଗବାନ ଆସିଲେ ଦେବକୀ ଯଶୋଦାଙ୍କ ଗର୍ଭରେ। ଏହିଭଳି ଭାବରେ ଦୁଇ ଜଣଙ୍କର ନାମକରଣ କଲେ ଗର୍ଗାଚାର୍ଯ୍ୟ। ପ୍ରଥମେ ବଳରାମଙ୍କର ନାମକରଣ କଲେ, ଇଏ ହେଉଛନ୍ତି ବଳ, ଆଖ୍ୟା ସହିତ ରାମ ହେଇଛି ବଳ, ତାଙ୍କ ନାମ ରାମ ହେବ କାହିଁକି ନା ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ଏବଂ ତାଙ୍କର ବହୁତ ବଳ ଥିବାରୁ ତାଙ୍କ ନାମ ହେବ ବଳ। ଆମେ ଦୁଇଟି ନାମ ମିଶେଇକି କହୁଛୁ ବଳରାମ, କିନ୍ତୁ ଏ ଦୁଇଟି ନାମ ବଳ ନାୟମ ଆତ୍ମା ବଳହୀନ ଲବ୍ଧ। ଆମେ ଭଗବାନଙ୍କର କୃପା ବିନା, ବଳରାମଙ୍କ କୃପା ବିନା ଭଗବାନଙ୍କୁ ଜାଣିପାରିବା ନାହିଁ, ଏ ଉପନିଷଦରେ ଗୋଟେ ଶ୍ଳୋକ ଅଛନ୍ତି। ଏହିଭଳି ଭାବରେ ଭଗବାନଙ୍କର କୃଷ୍ଣଙ୍କର ନାମକରଣ ଯେତେବେଳେ କହୁଛନ୍ତି, ସେତେବେଳେ କହୁଛନ୍ତି ଆସନ ବନ୍ନା ସ୍ତୈର୍ଯ୍ୟ ଗୁଣତନୁ ଯୁଗନ୍ତନୁ ଶୁକ୍ଳ ରକ୍ତ ସଦା ପିତ ଇଦାନୀ କୃଷ୍ଣତାଙ୍କତ। ଇଏ ଭଗବାନଙ୍କର ନାମକରଣ କରୁଛନ୍ତି, ଏଭଳି ଭାବରେ ନାମକରଣ କରୁଛନ୍ତି, ନନ୍ଦ ମହାରାଜ ଭାବୁଛନ୍ତି ଭଗବାନ ନା ନା ଇଏ ଆପଣଙ୍କର ପୁତ୍ର, ଏଭଳି ଭାବରେ ନାମକରଣ ହେଉଛି। ତେଣୁ ଇଏ ଚାରି ଯୁଗରେ ଆସିଥିଲେ, ଶୁକ୍ଳ ସତ୍ୟ ଯୁଗରେ ସେ ଶୁକ୍ଳବର୍ଣ୍ଣ ଧାରଣ କରିଥିଲେ, ଶୁକ୍ଳବର୍ଣ୍ଣ ଧାରଣ କରିଥିଲେ, ଏବଂ ତ୍ରେତା ଯୁଗରେ ସେ ରକ୍ତବର୍ଣ୍ଣ ଧାରଣ କରିଥିଲେ, ଯାହାଫଳରେ ବର୍ତ୍ତମାନ ଇଦାନୀ କୃଷ୍ଣତାଙ୍କତା, ବର୍ତ୍ତମାନ ସେ କୃଷ୍ଣବର୍ଣ୍ଣରେ ଆସିଛନ୍ତି। କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ, ଭଗବାନ ହେଉଛନ୍ତି କୃଷ୍ଣ, ଏବଂ ସେ ଗୌରବର୍ଣ୍ଣରେ ଆସିବେ କଳିଯୁଗରେ। ଏହିଭଳି ଭାବରେ ନାମକରଣ କରୁଛନ୍ତି, ନନ୍ଦ ମହାରାଜ ଚିନ୍ତା କରୁଛନ୍ତି ଭଗବାନ ନା ନା ଇଏ ତମର ପୁତ୍ର ନାରାୟଣ ସମ ଗୁଣେଇ, ଆଙ୍କର ଏତେ ଗୁଣ ରହିଛି, ନାରାୟଣଙ୍କ ଭଳି ଗୁଣ। ନନ୍ଦ ମହାରାଜ ଗୋଟେ କଥା ଭାବୁଛନ୍ତି, ନନ୍ଦ ମହାରାଜ ଗୋଟେ କଥା ବୁଝୁଛନ୍ତି, ଗର୍ଗାଚାର୍ଯ୍ୟ ଆଉ ଗୋଟେ କଥା କହୁଛନ୍ତି। ଏହିଭଳି ଭାବରେ ସରସ୍ୱତୀ ଦେବୀଙ୍କର କଥା ସବୁ ରହିଛି, ଅର୍ଥ ସବୁ ରହିଛି। ଏହିଭଳି ଭାବରେ କହିକିରି ତମେ ତାକୁ ପାଳନ କରିବ, ଏଇଭଳି ଭାବରେ କହି ଗର୍ଗାଚାର୍ଯ୍ୟ ବହୁତ ଖୁସି ହେଇକିରି ଚାଲିଯାଇଛନ୍ତି। ନନ୍ଦ ମହାରାଜ ମଧ୍ୟ ଖୁସି ହେଉଛନ୍ତି, ଏବଂ ସମସ୍ତ ଭକ୍ତମାନେ ମଧ୍ୟ ଖୁସି ହେଉଛନ୍ତି ଏ ଭଗବାନଙ୍କ ଲୀଳା ସବୁ ଶ୍ରବଣ କରିକିରି। ଏହିଭଳି ଭାବରେ ହେଲା ପରେ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଛୋଟ ପିଲାଦିନୁ ବହୁତ ପ୍ରକାର ନଟଖଟ କାର୍ଯ୍ୟ ସବୁ କରୁଥିଲେ ଭଗବାନ, ଏଭଳି ଭାବରେ କାର୍ଯ୍ୟ କରୁଥିଲେ, ଆଉ ତାଙ୍କ ମା ଆଉ ଅନ୍ୟମାନେ କେହି କାର୍ଯ୍ୟ ଘର କାର୍ଯ୍ୟ କରିପାରୁନଥିଲେ। କେତେବେଳେ ଯାଇ ନିଆଁକୁ ଯାଉଥିଲେ, କେତେବେଳେ ଯାଇକିରି କଣ୍ଟା ଆଙ୍ଗୁ ଧରି ପକାଉଥିଲେ, କେତେବେଳେ କ'ଣ ସବୁ କରୁଥିଲେ, କେତେବେଳେ ବାଛୁରୀ ଲାଙ୍ଗୁଡ଼ ଧରିକି ବୁଲୁଥିଲେ। ଏଇଭଳି ଭାବରେ ଛୋଟ ପିଲା କର୍ଦ୍ଦମାକ୍ତ, ସେଇ କର୍ଦ୍ଦମରେ ଯେଉଁ ବୃନ୍ଦାବନ ଭୂମି ରହିଛି ସେଇଠି ସେ କର୍ଦ୍ଦମାକ୍ତ ହେଇକି ରହୁଥିଲେ ଭଗବାନଙ୍କର। ଏଭଳି ସବୁ ଲୀଳା ରହିଛି, ଦେବକୀ ଏବଂ ନନ୍ଦ ଏ ସରି ଯଶୋଦା ଏବଂ ରୋହିଣୀ, ଆଉ ସେ କିଛି କାର୍ଯ୍ୟ କରିପାରୁନଥିଲେ। ଏଇଭଳି ଭାବରେ ଭଗବାନଙ୍କ 84 ଯେଉଁ ବ୍ରଜମଣ୍ଡଳ ରହିଛି, ଏକ ସମୟରେ ସବୁଠାରେ ଭଗବାନଙ୍କ ଲୀଳା ଚାଲୁଥିଲା। ଏ ଭଗବାନଙ୍କ ଜନ୍ମ କର୍ମ ହେଉଛି ଦିବ୍ୟ, ଆମେ ସାଧାରଣ ମନୁଷ୍ୟ ଭଳି ଚିନ୍ତା କରିପାରିବା ନାହିଁ। ଏକ ସମୟରେ ଭଗବାନଙ୍କ ଲୀଳା ସବୁଠାରେ ଚାଲିଥିଲା ବ୍ରଜମଣ୍ଡଳରେ 84 କ୍ରୋଶ। ତେଣୁ ଏହିଭଳି ଭାବରେ ହେଇକିରି ଭଗବାନଙ୍କର ବ୍ରଜେ ପ୍ରସିଦ୍ଧମ ନବନୀତ ଚୋର, ଏତେ ସବୁ ଚୋରି କରୁଥିଲେ ଭଗବାନ। ମାଙ୍କର 900,000 ଗାଭୀ ରହିଛନ୍ତି ନନ୍ଦ ମହାରାଜଙ୍କର, କିନ୍ତୁ ଭଗବାନ ଯାଇ ଚୋରି କରିକି ଆଣନ୍ତି ରହୁ। ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଭଗବାନ ଚିନ୍ତା କରନ୍ତି ଆମର ତ ସବୁ ଧନ ରହିଛି,
ଏଇଟା ରହିଲା ଆମ ଷ୍ଟକ୍ ରହିଲା, ଆମେ ମୁଁ ରୋଜଗାର କରିକି ଆଣିବି କହିକି ଯାଇ ଚୋରି କରି ଖାଆନ୍ତି ଭଗବାନ। ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୌର, ଏହିଭଳି ଭାବରେ ଭଗବାନଙ୍କର ବିରୁଦ୍ଧରେ ବହୁତ ସବୁଦିନେ ଆସିକି ଶିକାୟତ ହୁଏ। ସବୁ କହନ୍ତି ସୁଦାମା ଆଜି ତମର ପୁତ୍ର ମୋ ଘର ଚୋରି କଲେ, ସିଏ କହିବେ ଆଜି ମୋର ଘର ଚୋରି କଲେ, ଆଜି ମୋର ଘର, ଏଇଭଳି ଭାବରେ ସମସ୍ତେ କହୁଛନ୍ତି। ଯଶୋଦାମା ଶୁଣିକିରି ହସୁଛନ୍ତି, କହୁଛନ୍ତି ଆମର କ'ଣ ଲହୁଣୀ ଅଭାବ ନା କ'ଣ ତମ ଘରକୁ ଯିବେ, ସେ ବିଶ୍ୱାସ କରିନଥିଲେ। କିନ୍ତୁ ଗୋଟେ ଥର ମା' ଚିନ୍ତା କରୁଛନ୍ତି, ନବମ ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି, ମା' ଚିନ୍ତା କରୁଛନ୍ତି, ସମସ୍ତେ କହୁଛନ୍ତି ମାନେ ଗୋଟେ କିଛି ସତ୍ୟତା ଥିବ, କହିକିରି ନିଜେ ଏଇ ଯେଉଁ କାର୍ତ୍ତିକ ଅମାବାସ୍ୟା ତିଥି, ଭଗବାନ ତିନି ବର୍ଷ ରହିଥିଲେ, କାର୍ତ୍ତିକ ଅମାବାସ୍ୟା ତିଥି ଯେଉଁ ରହିଛି ଦୀପାବଳି ତିଥିରେ ସକାଳୁ ସକାଳୁ ମା' ସେ ଦହିକୁ ମନ୍ଥନ କରୁଛନ୍ତି, ଦହି ମନ୍ଥନ କରୁଛନ୍ତି। ଭଗବାନ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ, ଉଠି ପଡ଼ିକିରି ଦହି ଏଇ ଲୀଳାଟି ରହିଛି ଦହି ମନ୍ଥନକୁ ବନ୍ଦ କରିଦେଲେ। ତେଣୁ ମା ତାକୁ ନେଇକିରି ସ୍ତନ୍ୟପାନ ଭଗବାନଙ୍କର ଆଠଟି ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି, ଏବଂ ସନ୍ଦର୍ଶିତ ହ୍ୟଙ୍ଗ ହରିଣା କ'ଣ ଭଗବାନ ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି ସବୁ ତ୍ୟାଗ କରିଦେଲେ। ଭୃତ୍ୟବଶ୍ୟତା, ଭଗବାନ କେମିତି ତାଙ୍କର ଭୃତ୍ୟର ବଶ ହେଇଯାଆନ୍ତି, ଇଏ ହରିଣା ଭୃତ୍ୟବଶ୍ୟତା। ସୁବସେନା ବି ଏଇଭଳି ଭାବରେ ଯଦିଓ ସମସ୍ତେ ତାଙ୍କର ବଶରେ ରହିଛନ୍ତି, କିନ୍ତୁ ସେ ତାଙ୍କର ବଶ ହେଇଯାଆନ୍ତି। ଏ ଶ୍ଳୋକଟି ଦଶମ ସ୍କନ୍ଧ ନବ ମଧ୍ୟରେ ବର୍ଣ୍ଣନା କରାଯାଇଛି, ସୋ ବ୍ୟସେନା କୃଷ୍ଣ ଯଶେଦଂ ସେ ସ୍ୱରଙ୍ଗ ସେ, ଯଦିଓ ତାଙ୍କର ବଶରେ ସମଗ୍ର ପୃଥିବୀ ସମଗ୍ର ବ୍ରହ୍ମାଣ୍ଡ, କିନ୍ତୁ ସେ ଆଜି ତାଙ୍କର ଭକ୍ତର ବଶ ହେଇଯାଇଛନ୍ତି, ମାଙ୍କ ବଶ ହେଇଯାଇଛନ୍ତି। ଏଇଭଳି ଭାବରେ ସେ ଯେଉଁ ଦଧି ମନ୍ଥନ ଲୀଳାଟି ରହିଛି, ଭଗବାନ ଏଇଭଳି ଭାବରେ ମନ୍ଥନ ଯାଇକି ଚୋରି କରୁଛନ୍ତି, ଚୋରି କରୁଛନ୍ତି ଦଧି ଦଧି ଭାଣ୍ଡଟିକୁ ଭାଙ୍ଗି ଦେଇକରି ଯେତେବେଳେ ଚୋରି କରୁଛନ୍ତି, ମା ଦେଖିଦେଲେ ଚୋରି ଏଇ ସମୁଦ୍ର ଯେଉଁ କହୁଥିଲେ ସେଇଟା ସତ କଥା, ଏଇଟା ପ୍ରକୃତରେ ଏ ଚୋରି କରୁଛି, ଯାଇକିରି ବାନ୍ଧିବା ପାଇଁ ଧାଇଁଲେ ତାଙ୍କ ପଛରେ, ବାଡ଼ିବା ପାଇଁ ବାହାରିଲେ, ବାଡ଼ି ଧରି ଜଷ୍ଟି ଧରିକିରି ଦେଖିକିରି ଭଗବାନ ସେ ଭୟ କରିକି ଧାଇଁଲେ। ନମାମି ସରଂସା ଚିରାନନ୍ଦ ରୂପଂ ଲାସକୁଣ୍ଡଳଂ ଗୋକୁଳେ ରାଜମାନଂ ଯଶୋଦାମିୟୋ ସତ୍ୟବଦ ମୁନି। ଏଇଭଳି ଭାବରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ମାଙ୍କୁ ଭୟ କରିକି ଯାଉଛନ୍ତି, ଯାହାଙ୍କୁ ଭୟ ସ୍ୱୟଂ ମୃତ୍ୟୁ ଭୟ କରନ୍ତି, ସିଏ ଆଜି ମାଙ୍କର ହାତରେ ଦୃଷ୍ଟି ଦେଖି ଭୟ କରୁଛନ୍ତି। ଏଇଭଳି ଭାବରେ ମାଙ୍କ ଦ୍ୱାରା ସେ ବନ୍ଧା ହେଲେ, ଉଲୁଖଳରେ ବନ୍ଧା ହେଲେ, ଉଲୁଖଳରେ ବନ୍ଧା ହେଲେ ବନ୍ଧୁ ବାନ୍ଧୁ ମା ବାନ୍ଧୁଛନ୍ତି, ସେଇ ସମୟରେ ଯେତେ ରସି ଆଣିଲେ ମଧ୍ୟ ସବୁ ଦୁଇ ଆଗରୁ କମିଯାଉଛି। ଇଏ ଗୋଟେ ଭଗବାନଙ୍କର ଅଦ୍ଭୁତ ଲୀଳା, ଦୁଇ ଆଙ୍ଗୁଳ କମିଯାଉଛି। ଏଇଭଳି ଭାବରେ ଯେତେ ଗୋକୁଳରେ ଯେତେ ରସି ଥିଲା ସବୁଥିରେ ବନ୍ଧା ହେଇପାରିଲେ ନାହିଁ, ମାଙ୍କର ଚିନ୍ତା ପଡ଼ିଗଲା କ'ଣ ପାଇଁ ବନ୍ଧା ହେଇପାରୁନାହିଁ। ତେଣୁ ଭଗବାନ କୃପା କରିକିରି କୃପୟା ଶିଷ ବନ୍ଧନେ, ଏ ଯେଉଁ ରହିଛି ମାଙ୍କର ପରିଶ୍ରମ ଦେଖିକିରି ତାଙ୍କର କୃପା ଉଦୟ ହେଲା। ଇଏ ହେଉଛି ଦୁଇଟି ତତ୍ତ୍ୱ ଯେଉଁଥିପାଇଁ କି ଦୁଇ ଆଙ୍ଗୁଳ କମିଯାଉଥିଲା। ତେଣୁ ମା ତାଙ୍କୁ ବାନ୍ଧିକରି ପଳେଇଲା ପରେ ଭଗବାନ ଆଉ ଗୋଟିଏ ଅଦ୍ଭୁତ ଲୀଳା କଲେ, ସେଇ ଯେଉଁ ଉଦୁକୁଳରେ ବନ୍ଧା ହେଇଥିଲେ ସେଇ ଉଦୁକୁଳକୁ ଧରିକିରି ଏଭଳି ଭାବରେ ଗଲେ, ସେଠି ଦୁଇଟି ଜାମଳା ଅର୍ଜୁନ ବୃକ୍ଷ ଥିଲା, ଯିଏକି ହେଉଛନ୍ତି କୁବେରଙ୍କ ଦୁଇ ପୁତ୍ର ମଣିଗ୍ରୀବ ଏବଂ ନଳକୁବେର, ଏମାନେ ଅଭିଶପ୍ତ ହେଇଥିଲେ, ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିଲେ। ଆଜି ଭଗବାନ ସେଇ ଜାମଳା 36,000 ବର୍ଷ କାଳ ସେଇଠି ସେ ରହିଥିଲେ, 36,000 ବର୍ଷ କାଳ ନାରଦଙ୍କ କୃପା ପ୍ରାପ୍ତ ହୋଇଥିଲେ ସେ। ଏଇଭଳି ଭାବରେ କଥା ରହିଛି, ଭଗବାନ ସେଇଠି ଅଧିକାଂଶ ସମୟରେ ଲୁଚାଛୁପି ଖେଳନ୍ତି, ତ ସେଇ ଚାହେ ସେଇ ପଛ ହାଡ଼ିଆରେ ରହିଯାଆନ୍ତି ଭଗବାନ, ତାଙ୍କୁ ଆଲିଙ୍ଗନ କରନ୍ତି। ସେ ଅପୂର୍ବ ଶିହରଣ ଲାଭ କରୁଥିଲେ, ଯେଉଁଭଳିଆ ଅର୍ଜୁନ ବୃକ୍ଷ ଦୁଇଜଣ ଯାକ ନାରଦଙ୍କ କୃପାକୁ ଅନୁଭବ କରୁଥିଲେ, ଇଏ ସାଧୁଙ୍କର କୃପା। ଆଜି ଆମେ ସେଇ ସାଧୁଙ୍କର କୃପାରୁ ଏଇଠି ରହିକିରି ସେ ଭଗବାନଙ୍କ ଲୀଳାରେ ସାମିଲ ହେଉଛେ, ଭଗବାନଙ୍କ ସେବାରେ ନିଯୁକ୍ତ ହେଉଛେ, ଏ ସାଧୁଙ୍କର କୃପା। ତେଣୁ ଆମେ ଶୁଣିବା ସେ ଭଗବାନ ଯେତେବେଳେ ତାଙ୍କୁ ଉଦ୍ଧାର କରିବେ, ବିରାଟ ବିରାଟ ବୃକ୍ଷ, ହଜାର ହଜାର ହାତୀ ଲାଗିଲେ ମଧ୍ୟ ଯାହାକୁ ଉପାଡ଼ି ପାରିବେ ନାହିଁ, ସେ ଛୋଟ ପିଲା ସେ ଉଦୁକଳରେ ସେ ଦୌଡ଼ିର କେତେ ଶକ୍ତି ରହିଛି, ଭଗବାନ ତାଙ୍କୁ ଉପାଡ଼ି ଦେଲେ। ଏଭଳି ଯେତେବେଳେ ଉପାଡ଼ି ଦେଲେ ସେ ଉଦ୍ଧାର ପାଇଗଲେ ନଳକେବର ମଣିଗ୍ରୀବ ସେ ଭଗବାନ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ଏସବୁ ସ୍ତୁତି ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଏହି ସ୍ତୁତିଟି କରିବା, ଏହି ମାଧ୍ୟମରେ ଆମେ ମଧ୍ୟ ଭଗବାନ ସ୍ତୁତି କରିବା। ବାଣୀ ଗୁଣାନ୍ କର୍ତ୍ତନେ ଶ୍ରବଣ କଥାୟା ହସ୍ତୌ ଚ କର୍ମ ସୁମନାନ୍ତପାଦୟୋ ନା ସ୍ମୃତ୍ୟା ଶିର ତବ ନିବାସ ଜଗତ୍ ପ୍ରଣାମେ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତ୍ତନୁ ନା। ପ୍ରଭୁ ଏତିକି କୃପା କରନ୍ତୁ, ଆମେ ଆପଣଙ୍କର ସେବକ ନାରଦ ମୁନିଙ୍କର ସବୁବେଳେ ସେବା କରିବୁ। ତାଙ୍କର କୃପାରୁ ଆଜି ଆପଣଙ୍କର ଦର୍ଶନ ପାଇଲୁ। ପ୍ରଭୁ ଏତିକି କୃପା କରନ୍ତୁ, ବାଣୀ ଗୁଣାନ୍ କଥନେ, ଆ ପୂର୍ବରୁ ନାରଦ ମୁନିଙ୍କର ଅଭିଶାପ ପ୍ରାପ୍ତ ନ ହେବା ପୂର୍ବରୁ ବାଣୀ କ'ଣ କରୁଥିଲା ନା ଫିଲ୍ମ ଗୀତ ଗାଉଥିଲା। ଆଜି କହୁଛନ୍ତି ପ୍ରଭୁ ବାଣୀ ଆପଣଙ୍କର ଗୁଣ ଗାନ କରୁଥିବ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହେ ରାମ ହରେ ରାମ 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 ହରେ ହରେ। ବାଣୀ ଗୁଣାନ କଥନେ ଶ୍ରବଣ କଥା, ଶ୍ରବଣ ଆପଣଙ୍କ କଥା ଶୁଣୁଥାଉ। ଆଜିକାଲି ଦୁନିଆରେ ଦେଖିବା କେତେ ଲୋକ ଭଗବାନ କଥା ଶ୍ରବଣ କରୁଛନ୍ତି। ଆଜି ଏମାନେ ଯେଉଁ ଭଗବାନ କୃପା ପାଇଲେ, ନାରଦଙ୍କ କୃପାରୁ ଭଗବାନଙ୍କ କୃପା ପାଇଲେ, ସେ ଅନୁଭବ କରୁଛନ୍ତି ପ୍ରଭୁ ଆଉ କୌଣସି କଥା ଆମେ ଶୁଣିବୁ ନାହିଁ, ଆପଣଙ୍କ କଥା ହିଁ ଶୁଣିବୁ। ତେଣୁ ଶ୍ରବଣ କଥା ହସ୍ତଉଛେ କର୍ମସୁ, ହାତ ଦ୍ୱାରା ଆମେ ଏଇଭଳି ଭାବରେ ବହୁତ ପ୍ରକାର ସବୁ ନୃତ୍ୟ ଇତ୍ୟାଦି ସବୁ କରୁଥିଲେ ଅପ୍ସରାମାନଙ୍କ ସହିତ ଉଲଗ୍ନ ହେଇକିରି। ବର୍ତ୍ତମାନ ଚିନ୍ତା କରୁଛନ୍ତି ହସ୍ତ ଦ୍ୱାରା କ'ଣ ସବୁ କରୁଥିଲୁ ଆମେ, ଏ ହସ୍ତ ଭଗବାନ ପ୍ରଦାନ କରିଛନ୍ତି ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ। କିନ୍ତୁ ପ୍ରଭୁ ଏତିକି କୃପା କରନ୍ତୁ, ହାତ ଦ୍ୱାରା ଆମେ ଆପଣଙ୍କର ସେବା କରିବୁ। ହସ୍ତଉଚ କର୍ମସୁ ମନ ତବ ପାଦ ନ, ମନ ଦ୍ୱାରା କ'ଣ ସବୁ ଚିନ୍ତା କରୁନଥିଲେ, କିନ୍ତୁ ଆଜି ଚିନ୍ତା କରୁଛନ୍ତି ପ୍ରଭୁ ଆପଣଙ୍କ ପାଦ ପଦ୍ମରେ ଆମର ମନଟି ରହୁ ପାଦବର୍ଣ୍ଣ। ସ୍ମୃତିଆ ଶିର ତମ ନିବା ସ୍ମୃତି, ଏଇଭଳି ଭାବରେ ମନରେ ଆପଣଙ୍କ ସ୍ମୃତି ଆସୁ, ଏବଂ ମସ୍ତକ ଯେଉଁ ଆପଣ ପ୍ରଭୁ ପ୍ରଦାନ କରିଛନ୍ତି ଆପଣଙ୍କ ପାଦ ପଦ୍ମରେ, ତମ ନିବାସ ଜଗତ ପ୍ରଣାମ, ଜଗତ ହେଉଛି ଭଗବାନଙ୍କ ନିବାସ, ଏ ସମସ୍ତଙ୍କୁ ଆମେ ପ୍ରଣାମ କରିବୁ। ଭଗବାନଙ୍କ ସହିତ ସମସ୍ତଙ୍କୁ ଭଗବତ ବୁଦ୍ଧିରେ ପ୍ରଣାମ କରିବା, ଏବଂ ଦୃଷ୍ଟି ସତାଂ ଦର୍ଶନେସ୍ତୁ, ଏ ଦୃଷ୍ଟି ଯେଉଁ ପ୍ରଭୁ ଦେଇଛନ୍ତି ଆମକୁ, ଚକ୍ଷୁ ଦେଇଛନ୍ତି, ଆମେ କ'ଣ ନ ଦେଖୁଥିଲୁ ପ୍ରଭୁ, ପ୍ରଭୁ ଆଜିଠାରୁ ଆପଣଙ୍କର ସତାଂ ଆପଣଙ୍କ ଭକ୍ତଙ୍କୁ ଦର୍ଶନ କରିବୁ, ଆପଣଙ୍କୁ ଦର୍ଶନ କରିବୁ, ଆପଣଙ୍କ ଭକ୍ତଙ୍କୁ ଦର୍ଶନ କରିବୁ। ସତାଂ ଦର୍ଶନେସ୍ତୁ ଭଗବତ ତନୁ ନା, ଏ ସତାଂ କହିଲେ ଭକ୍ତମାନ ହେଉଛନ୍ତି ଆପଣଙ୍କର ତନୁ, ଆପଣଙ୍କ ଶରୀର, କ'ଣ ସାକ୍ଷା ଧରିତ୍ୱେନ ସମସ୍ତ ଶାସ୍ତ୍ରେ, ଭଗବାନଙ୍କ ଭକ୍ତ ଭଗବାନଙ୍କ ଭଳି। ଏଇଭଳି ଭାବରେ ପ୍ରାର୍ଥନା କରିକିରି ବିଦାୟ ନେଇ ଚାଲିଗଲେ। ଏ ଯେଉଁ ଏତେ ବିରାଟ ବିରାଟ ବୃକ୍ଷ ଦୁଇଟି ଚାଲି ଉପୁଡ଼ି ପଡ଼ିଥିଲା, ବ୍ରଜବାସୀ ମାନେ କିଏ କେଉଁଠୁ କାର୍ଯ୍ୟରେ ସବୁ ବ୍ୟସ୍ତ ଥିଲେ, ସବୁ ଧାଇଁ ଧାଇଁକିରି ଆସିଲେ, ଆଶ୍ଚର୍ଯ୍ୟ ହେଇଗଲେ, କ'ଣ କିଛି ପବନ ନାହିଁ କିଛି ନାହିଁ, କେମିତି ଏଇଟା ଉପୁଡ଼ିଲା, ଚିନ୍ତା କରୁଛନ୍ତି। ଛୋଟ ପିଲାମାନେ ଥିଲେ ସେଠି କୃଷ୍ଣଙ୍କ ପାଖରେ, ତାଙ୍କୁ ପଚାରିଲେ ଏହାକୁ କିଏ ପାଇଲା ନା ଏଇ କୃଷ୍ଣ, ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ପ୍ରଜାବାସୀମାନେ କହୁଛନ୍ତି ପିଲାମାନଙ୍କର ବୁଦ୍ଧି ନାହିଁ ଆମେ କ'ଣ ପଚାରିବା। ତେଣୁ ଉପାନନ୍ଦ ଏବଂ ଅନ୍ୟମାନେ ସବୁ ଆଲୋଚନା କଲେ, ଗୋଟେ ମିଟିଂ କଲେ, ଏଠି ପ୍ରକାର ବିଭିନ୍ନ ପ୍ରକାର ଉତ୍ପାଦ ସବୁ ସୃଷ୍ଟି ହେଉଛି, ଆମେ ଏହି ସ୍ଥାନକୁ ଛାଡ଼ିକି ଗୋକୁଳକୁ ଛାଡ଼ିକିରି ଅନ୍ୟ ସ୍ଥାନକୁ ଚାଲିଯିବା। ତେଣୁ ଭଗବାନ ଯେତେବେଳେ 3 ବର୍ଷ ରହିଥିଲେ ସମସ୍ତେ ଚାଲିଲେ ବୃନ୍ଦାବନ, ଏଠି ବୃନ୍ଦାବନରେ ଭଗବାନଙ୍କ ଲୀଳା ସବୁ ଆରମ୍ଭ ହେଲା। ଭଗବାନ ବୃନ୍ଦାବନ ଯେତେବେଳେ ଯାଇଛନ୍ତି ସେଠି ମଧ୍ୟ ସେଠି ସବୁ ବତ୍ସାଚାରଣ କରିବା ପାଇଁ ଆରମ୍ଭ କଲେ, ବତ୍ସାଚାରଣ ଯେତେବେଳେ କରୁଥିଲେ ସେତେବେଳେ ମଧ୍ୟ ବହୁତ ପ୍ରକାର ଅସୁରଙ୍କୁ ହତ୍ୟା କରିଛନ୍ତି, ଯେମିତି ବତ୍ସାସୁର ଏବଂ ବକାସୁର ଇତ୍ୟାଦି ବହୁତ ଅସୁରମାନଙ୍କୁ ହତ୍ୟା କରିଛନ୍ତି। ଛୋଟ ପିଲା ହେଲେ କ'ଣ ହେବ, ବହୁତ ପ୍ରକାର ଅସୁରଙ୍କୁ ସେ ହତ୍ୟା କରିଛନ୍ତି। କେଡ଼େ ଛନ୍ଦ ଜାଣିଲୋ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲୋ ସହି ଟିକି ପିଲା ବୋଲି ଯାହାକୁ କହୁ, ଟିକି ପିଲା ବୋଲି ଯାହାକୁ କହୁ ଚିରି ପକାଇଲା ବକାର ପାଟି, କେଡ଼େ ଛନ୍ଦ ଜାଣିଲୋ ସହି। ଭଗବାନ ଏଇଭଳି ଭାବରେ ସବୁ ଅସୁରମାନ ଖେଳ ଖେଳରେ ହତ୍ୟା କରିଛନ୍ତି ସବୁ। ଏଇଭଳି ଭାବରେ ଚାଲିଛି ଏବଂ ଗୋଟିଏ ପରେ ଗୋଟିଏ ଲୀଳା ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ। ବହୁତ ଆନନ୍ଦରେ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ କୌଣସି ପାନୀୟ କୌଣସି ବିଶ୍ରାମ ଗ୍ରହଣ ନ କରିକି ମଧ୍ୟ ଆନନ୍ଦରେ ପାନ କରୁଛନ୍ତି ଭଗବାନ କଥାକୁ। ଏଇଭଳି ଭାବରେ ଚାଲିଛି କଥା ଭଗବାନର ପାଞ୍ଚ ବର୍ଷର ଲୀଳାକୁ କହୁଛନ୍ତି। ଭଗବାନ କୁମାର ବୟସରେ ଯେତେବେଳେ ହେଇଥିଲେ ଅଘାସୁରକୁ ବଧ କରିଥିଲେ। ଅଘାସୁର ବଧ ଏ ଗୋଟେ ଅଦ୍ଭୁତ ଲୀଳା ହେଇଥିଲା। ଅଘାସୁର ଏ ବକି ଏବଂ ବକର ଭାଇ ହେଉଛନ୍ତି ଅଘ। ଅଘାସୁର ପାପର ମୃତ୍ୟୁମନ୍ତ ରୂପ ସିଏ ଅବତାର, ତେଣୁ ଭଗବାନ ତା ପାଇଁ ତାକୁ ହତ୍ୟା କରି ତାକୁ ଉଦ୍ଧାର କରିଦେଲେ। ଭଗବାନ ଅଘାସୁରକୁ ତାଙ୍କ ପାର୍ଶ୍ୱଦତ୍ତ ପ୍ରଦାନ କଲେ। ବ୍ରହ୍ମା ଦେଖି ବିସ୍ମିତ ହେଇଗଲେ, ତେଣୁ ବ୍ରହ୍ମା ଚିନ୍ତା କଲେ ଏଭଳି ସବୁ ହେଇଛି କହିକିରି ବ୍ରହ୍ମା ପରୀକ୍ଷା କରିବା ପାଇଁ ଆସିଲେ, ଦେଖିବା ପାଇଁ ଆସିଲେ ଭଗବାନ ଇଏ ପ୍ରକୃତରେ ଭଗବାନ। ଭଗବାନ ଯେତେବେଳେ ଅଘାସୁରକୁ ବଧ କଲେ ସେହି ସମୟରେ ସେ ଯେଉଁ ଭୀଷଣ ଶବ୍ଦ ହେଲା ବ୍ରହ୍ମଲୋକ ଯାଇ ପହଞ୍ଚିଗଲା ସେ ଶବ୍ଦ। ତେଣୁ ବ୍ରହ୍ମା ଯେତେବେଳେ ଆସି ଦେଖୁଛନ୍ତି ଭଗବାନ କ'ଣ କରୁଛନ୍ତି ନା ତାଙ୍କର ପୁଲିନ ଭୋଜନ ଲୀଳା କରୁଛନ୍ତି, ଯମୁନା ପୁଲିନରେ ବଣଭୋଜି ଚାଲିଛି ତାଙ୍କର। ଏଭଳି ଦେଖିକିରି ଆସିଛି ଅଦ୍ଭୁତ ଭଗବାନଙ୍କର ବଣଭୋଜି ଲୀଳା। ଭଗବାନ ମଧ୍ୟରେ ରହିଛନ୍ତି, ଚାରିପଟେ ଘେରି ଘେରିକିରି ସବୁ ରହିଛନ୍ତି, ହଜାର ହଜାର ତାଙ୍କର ଭକ୍ତମାନେ ସବୁ ରହିଛନ୍ତି, ସଖାମାନେ ସବୁ ରହିଛନ୍ତି। ତେଣୁ ଏଇଭଳି ଭାବେ ସବୁ ଘେରିକିରି ରହିଛନ୍ତି। ଭଗବାନଙ୍କ ମୁଖ ଚାରିଆଡ଼େ ରହିଛି, ସମସ୍ତ ଭଗବାନ ମୁଖକୁ ଦେଖୁଛନ୍ତି, ହସ ପରିହାସ କରିକିରି ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ଭଗବାନ ତାଙ୍କର ସଖାମାନଙ୍କର ଅଇଁଠାକୁ ଖାଉଛନ୍ତି। ଏଇଭଳି ଭାବେ ଦେଖି ବ୍ରହ୍ମା ମୋତେ ବିମୋହିତ ହେଇଗଲେ। ବ୍ରହ୍ମା ମୋହନ ଲୀଳା ବୋଲି କୁହାଯାଏ ଏଇଟାକୁ। ତେଣୁ ତାଙ୍କର ଇଚ୍ଛା ହେଲା ତାଙ୍କର ବତ୍ସାମାନଙ୍କୁ ଚୋରି କରି ନେଇଗଲେ। ଦେଖିବା ଏଇ କେତେ ଭଗବାନ ରହିଛନ୍ତି। ତେଣୁ ଭଗବାନ ମଧ୍ୟ ଏଇଭଳି ଭାବରେ ଲୀଳା କଲେ। ପ୍ରକୃତରେ ବ୍ରହ୍ମା ତାଙ୍କର ସଖାମାନଙ୍କୁ ବତ୍ସାମାନଙ୍କୁ ନେଇନାହାନ୍ତି, ସେ ଡୁପ୍ଲିକେଟ୍ ସବୁ ନେଇଛନ୍ତି। ତେଣୁ ଭଗବାନ ମଧ୍ୟ ଚାଲିଲେ ଅନ୍ୱେଷଣ କରିବା ପାଇଁ, ବତ୍ସାମାନଙ୍କର ଅନ୍ୱେଷଣ କରିବା ପାଇଁ। ଏହି ସମୟରେ ଭଗବାନ ତାଙ୍କର ସଖାମାନଙ୍କୁ ନେଇଗଲେ। ଏଇଭଳି ଭାବରେ ଗୋଟିଏ ବର୍ଷ ଚାଲିଗଲା, ଗୋଟିଏ ବର୍ଷ ଚାଲିଗଲା। ବ୍ରହ୍ମା ଯେଉଁ ଭଗବାନ ଯେଉଁ କୁମାର ବୟସରେ ଲୀଳାଟି କରିଥିଲେ, ପୌବନ ବୟସରେ ଏଇ ଲୀଳାକୁ ତାଙ୍କର ସଖାମାନେ ସବୁ ବୃନ୍ଦାବନରେ କହିବା ପାଇଁ ଆରମ୍ଭ କଲେ। ଆଜି ଆଜିର ହେଲା ବୋଲି କହିଲେ। ଆଜି ସନ୍ଧ୍ୟାବେଳେ ଯେତେବେଳେ ଫେରୁଛନ୍ତି ଭଗବାନ କହିଲେ ଆଜି କୃଷ୍ଣ ଅଘାସୁରକୁ ବଧ କରିଛନ୍ତି। ଇଏ ଗୋଟେ ଅଦ୍ଭୁତ ଲୀଳା। ଏ କଥା ଯେତେବେଳେ ଶୁଣିଲେ ପରୀକ୍ଷିତ ମହାରାଜ କହୁଛନ୍ତି, ପ୍ରଭୁ କାହିଁକି ଏଇଟା ହେଲା? କୁମାର ବୟସର ଲୀଳାଟି କାହିଁକି ପୌଗଣ୍ଡ ବୟସରେ ଆଲୋଚନା କରାଗଲା? ଏଇଟା ଶୁଣିକିରି ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହେଇଗଲେ, ଭଗବାନ ଲୀଳାରେ ପ୍ରବେଶ କରିଗଲେ। ତେଣୁ ନାରଦ ମୁନି ଆଉ ଅନ୍ୟମାନେ ସବୁ ଥିଲେ ଉଚ୍ଚ ସ୍ୱରରେ କୀର୍ତ୍ତନ କରିବା ପାଇଁ ଆରମ୍ଭ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ କରିବାରୁ ତାଙ୍କର ସେ ବାହ୍ୟ ଆସିଲା। ତାପରେ ସେ ବର୍ଣ୍ଣନା କରୁଛନ୍ତି ଏଇଭଳି ଭାବରେ ଘଟଣାଟି ହେଇଥିଲା, ଗୋଟିଏ ବର୍ଷ ଚାଲିଗଲା। ଏମିତିକି ବଳରାମ ମଧ୍ୟ ଜାଣିପାରିନଥିଲେ, ଗୋଟିଏ ବର୍ଷ ପୁରୀ ପୂର୍ଣ୍ଣ ହେବା ପାଇଁ ଆଉ ଅଳ୍ପ କିଛି ଦିନ ରହିଛି, ବଳରାମ ଭଗବାନ କୃପାରୁ ଜାଣିଲେ। ତେଣୁ କୃଷ୍ଣଙ୍କର ସହିତ କେହି ସମାନ ହେଇପାରିବେ ନାହିଁ, ବଳରାମ ମଧ୍ୟ ସମାନ ହେଇପାରିବେ ନାହିଁ। ଏ ଶ୍ଳୋକଟି ଅଛନ୍ତି, ଚାରି ପ୍ରକାର ମାୟା ଦ୍ୱାରା ଆବୃତ କରି ରଖିଥିଲେ ବଳରାମଙ୍କୁ, ତେଣୁ ଭଗବାନଙ୍କ କୃପାରୁ ସେସବୁ ମାୟା ଚାଲିଗଲା, ବଳରାମ ଜାଣିପାରିଲେ। ଏ ଭଗବାନ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି। ଏ କଥା ଯେତେବେଳେ ବ୍ରହ୍ମା ଜାଣିଲେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ସ୍ତୁତି କରିଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି। ଏହିଭଳି ଭାବରେ ଆଗରେ ଅନେକ ଶ୍ଳୋକ ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଯେତେବେଳେ ରାୟ ରାମାନନ୍ଦଙ୍କ ସହିତ ମହାପ୍ରଭୁ ଆଲୋଚନା କରୁଛନ୍ତି ଦାକ୍ଷିଣାତ୍ୟରେ ଗୋଦାବରୀ ତଟରେ, ଏଇଥିରୁ ଗୋଟିଏ ଶ୍ଳୋକ ସେ ଆବୃତ୍ତି କରିଛନ୍ତି, କଳିଯୁଗର ଲୋକମାନଙ୍କର ସାଧ୍ୟ ସାଧନ ହେଉଛି ଏଇଟା। କେମିତି ଭଗବାନଙ୍କୁ ଜାଣିବେ, ଭଗବାନଙ୍କୁ ଜାଣିବାର ଉପାୟ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଏହି ଶ୍ଳୋକଟି ଅଛନ୍ତି। ଜ୍ଞାନୀ ପ୍ରୟାସଂ ମୋଦପାସନମନ୍ତ ଏବ ଜୀବନ୍ତି ସଂକ୍ରେତାଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭେ ଯେ ପ୍ରାୟଶୋ ଜିତୋ ଜିତୋ ପ୍ରସିତ ସ୍ତ୍ରୀଲୋକ୍ୟା। ଏଇଟା ହେଉଛି କଳିଯୁଗର ଲୋକମାନଙ୍କ ପାଇଁ ସାଧନ ହେଉଛି ଏଇଟା, ଏବଂ ଇଏ ମଧ୍ୟ ସାଧ୍ୟ। ଭଗବାନଙ୍କୁ ଜାଣିବା ପାଇଁ ଆମେ ଜ୍ଞାନକୁ ତ୍ୟାଗ କରିବାକୁ ପଡ଼ିବ, କେବଳ ଭଗବାନ ଭକ୍ତଙ୍କ ମୁଖରୁ ଭଗବାନ କଥା ଶ୍ରବଣ କରିବା। ଏଇଭଳି ଭାବରେ ଯିଏ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି, ଯଦି କେବଳ ଭଗବାନ ଶ୍ରବଣ ମାଧ୍ୟମରେ ଭଗବାନ କଥା ଶ୍ରବଣ କରିବେ, କର୍ଣ୍ଣ ଦେଇଛନ୍ତି ଭଗବାନ, ଭଗବାନ କଥା ଯଦି ଶ୍ରବଣ କରିବେ ତାହେଲେ ଭଗବାନ ହେଉଛନ୍ତି ଅଜିତ, କିନ୍ତୁ ସେମାନେ ତାକୁ ଜିତିଯିବେ। ଏ ଶ୍ଳୋକଟି ଯେତେବେଳେ କହିଲେ ରାମାନନ୍ଦ, ଭଗବାନ କହିଲେ ଏ ଭଗ। ଏଇଭଳି ଭାବରେ କଳିଯୁଗର ଲୋକମାନେ ଭଗବାନଙ୍କୁ ଜାଣିବାର ଉପାୟ ହେଉଛି ଏଇଟା, ଭଗବାନ କଥା ଶ୍ରବଣ କରିବେ। ତେଣୁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି 8-9 କଥା ଶ୍ରବଣ, ପାଖ ଶ୍ରବଣ। ତେଣୁ ଯେ ଚିକିତ୍ସା ହେଉଛି ହସ୍ପିଟାଲରେ, ଚିକିତ୍ସା ହେଉଛି, ଭବ ରୋଗ ଦୂର ହେବ। ଯେଉଁମାନେ ଶ୍ରବଣ ନ କରିବେ ସେମାନଙ୍କର ରୋଗ ଦୂର ହୋଇପାରିବ ନାହିଁ, ସେଇ ରହିବ। ଅନେକ ଜଣ ବିତିଗଲେ ମଧ୍ୟ ସେଇଭଳି ଭାବେ ରହିବ, ତାଙ୍କର ରୋଗ ଦୂର ହୋଇପାରିବ ନାହିଁ, ଚିକିତ୍ସା ଗ୍ରହଣ କଲେ ନାହିଁ। ତେଣୁ ଏଇଭଳି ଭାବରେ 15 ଅଧ୍ୟାୟରେ ଭଗବାନଙ୍କର ପୌବନ ଲୀଳା ବର୍ଣ୍ଣନା କରାଗଲା। ଭଗବାନ ଯେତେବେଳେ 6 ବର୍ଷ ହୋଇଗଲେ, ଗୋପାଷ୍ଟମୀ ତିଥି ଶୁକ୍ଳପକ୍ଷ କାର୍ତ୍ତିକ ମାସ ଅଷ୍ଟମୀ ତିଥିରେ ଭଗବାନ ଗୋଚାରଣ କରିବା ପାଇଁ ଆରମ୍ଭ କଲେ। ତତଶ୍ଚ ପୌଗଣ୍ଡ ବୟସ ଦେବୁ ବ୍ରଜେ, ଭଗବାନ ଯେତେବେଳେ ପୌଗଣ୍ଡ ବୟସ ହୋଇଗଲା ସେହି ସମୟରେ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ବଭୁତୁସ୍ତ ପଶୁପାଳ ସମତ ଗାସ୍ତାରୟନ୍ତ ସଖିଭି ସମପଦୈ ବୃନ୍ଦାବନ ପୁଣ୍ୟମ ଅତୀବ ଚକ୍ରତୁ। ଭଗବାନ ବୃନ୍ଦାବନକୁ ବହୁତ ସୁନ୍ଦର କରିଦେଲେ, ପୁଣ୍ୟବାନ କରିଦେଲେ। ଭଗବାନ ଯେଉଁଠି ରହିଛନ୍ତି ବୃନ୍ଦାବନ ପୁଣ୍ୟ ଧାମ, କିନ୍ତୁ ଭଗବାନ ଖାଲି ପାଦରେ ସବୁ ବତ୍ସାଚାରଣ କରୁଥିଲେ, ଗୋଚାରଣ ମଧ୍ୟ ଖାଲି ପାଦରେ କରୁଛନ୍ତି। ଭଗବାନ ପାଦ ପଦ୍ମରେ ଯେଉଁ 19 ଚିହ୍ନ ରହିଛି, ଆଜି ଭଗବାନ ପୌଗଣ୍ଡ ବୟସରେ ସେ ଚିହ୍ନ ସବୁ ପରିସ୍ଫୁଟ ହେଉଛି, ଅଧିକ ଶୋଭନୀୟ ହେଉଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ପୌଗଣ୍ଡ ଲୀଳା ଆରମ୍ଭ ହେଲା। ଭଗବାନ ବଳରାମଙ୍କର ଗୋଟିଏ ଅସୁରକୁ ବଧ କରିଛନ୍ତି, ଧେନୁକାସୁର, ଧେନୁକାସୁର ତାଳବନରେ ଭଗବାନ ଧେନୁକାସୁରକୁ ବଧ କଲେ। ଏସବୁ ବହୁତ ବିସ୍ତାର ଭାବରେ ଲୀଳା ରହିଛି। ଏହିଭଳି ଭାବରେ ଭଗବାନଙ୍କର 11 ବର୍ଷ କାଳ ଲୀଳା ଚାଲିବ ବୃନ୍ଦାବନରେ, ଏ 6ଷ୍ଠ ବର୍ଷର ଲୀଳା। ଭଗବାନ ଏଇଭଳି ଭାବେ ଧେନୁକୁ ଆସିକି ବଧ କଲେ, ତାର ସବୁ ସଖାମାନେ ସବୁ ଧେନୁକୁ ଆସୁଛନ୍ତି। କ'ଣ ବଳି ମହାରାଜଙ୍କର ପୁତ୍ର ଥିଲେ, ସାହସ ଥିଲେ, ସେ ଆଜି ଧେନୁକୁ ଆସୁର ହୋଇଥିଲେ, ତେଣୁ ଭଗବାନ ନିଜେ ତାକୁ ହତ୍ୟା ନ କରିକିରି ବଳରାମ ତାକୁ ହତ୍ୟା କରିଛନ୍ତି। ଏହିଭଳି ଭାବରେ ବଳରାମ ଯେଉଁ ଧେନୁକା ଯେଉଁମାନେ ସବୁ ଥିଲେ, ସଖାମାନେ ସବୁ ଥିଲେ, ସାଥିମାନେ ଥିଲେ, ଭଗବାନ ଏବଂ କୃଷ୍ଣ ବଳରାମ ମିଶିକି 2 ଜଣ ସବୁ ଗୋଟିଏ ପରେ ଗୋଟିଏ ହତ୍ୟା କରିବା ପାଇଁ ଆରମ୍ଭ କଲେ। ଏ ତାଳବନ ସବୁ ଶୂନଶାନ ହୋଇଗଲା, ଏତେ ସବୁ ତାଳ ବୃକ୍ଷ ଥିଲା, ସବୁ ଝଞ୍ଝାଭାତ ଭଳିଆ ସବୁ ପଡ଼ିଗଲା ସବୁ। ଏଇଭଳି ଭାବରେ ଘଟଣା ସବୁ ରହିଛି। ତେଣୁ ଏଇ ବର୍ଣ୍ଣନା କରିକିରି ଭଗବାନଙ୍କର ଗ୍ରୀଷ୍ମ ଦିନର, ବର୍ତ୍ତମାନ ଗ୍ରୀଷ୍ମ ଦିନ ହୋଇଛି, ସେଇଭଳି ଭାବରେ ଗ୍ରୀଷ୍ମ ଦିନର ଲୀଳା ବର୍ଣ୍ଣନା କରୁଛନ୍ତି। କାଳୀ ଦମନ ଲୀଳା, ଭଗବାନ କାଳିଆକୁ ଦମନ କରିଛନ୍ତି। ଭଗବାନ ଭଗବାନ ଅଖିଳ 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 ଗୁରୁ, ସେ ଅଖିଳ ସବୁକିଛିର ସବୁ କଳାର ସେ ହେଉଛନ୍ତି ଗୁରୁ ଭଗବାନ। ତେଣୁ ଏ ଯେଉଁ ରହିଛି କାଳିଆ ଗରୁଡ଼ଙ୍କ ସହିତ ଇଏ କରୁଥିଲା, କ'ଣ ଦୋଷ ତାଙ୍କ ପ୍ରତି ଅପରାଧ କରିଥିଲା, ଆଜି ଏସି କାଳିଆ ହ୍ରଦରେ ଆଶ୍ରୟ ନେଇଥିଲା, ତେଣୁ ଭଗବାନ ତାକୁ ଦମନ କଲେ, କାଳିଆ ହ୍ରଦକୁ ବିଷରେ ପରିଣତ କରିଦେଇଥିଲା। କିନ୍ତୁ ଭଗବାନ କେବଳ ଦୃଷ୍ଟି ନିକ୍ଷେପ ମାତ୍ରକେ ତାକୁ ଅମୃତରେ ପରିଣତ କରିଦେଲେ। ଭଗବାନଙ୍କ ଏଭଳି ଶକ୍ତି ରହିଛି। ତେଣୁ ଭଗବାନ ଆଜି ଚିନ୍ତା କଲେ, କାଳିଆର ହ୍ରଦ ବହୁତ ସୁନ୍ଦର ଭାବରେ ଶ୍ଳୋକଟି ରହିଛନ୍ତି, କ'ଣ ଇଏ କାଳିଆ ହ୍ରଦ ଆଉ କାଳିଆ ସର୍ପ ଏଇଭଳି ଭାବରେ କାଳିନ୍ଦୀ ଯମୁନା ଜଳ, ଏଇଭଳି ଭାବରେ ଭଗବାନ କାଳିନ୍ଦି ସବୁ ଯମୁନାର ଜଳକୁ ଅମୃତରେ ପରିଣତ କରିଦେଲେ। ସେଇଟା ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ସେ ଲୀଳାଟି କରିଥିଲେ, କାଳିଆ ଦମନ ଲୀଳାକୁ ଯେଉଁ କରିଥିଲେ। ଭଗବାନ ଯଦିଓ ଅଖିଳ କଳା ଗୁରୁ, ଭଗବାନ ସବୁକିଛିର ସବୁକିଛି କଳାର ସେ ହେଉଛନ୍ତି ଗୁରୁ। ତେଣୁ ଭଗବାନ ସେ ତାର 1000 ପଣା ଥିଲା, ତା ଦେହରୁ 101 ହେଉଛି ମୁଖ୍ୟ ପଣା, ସେ ଫଣା ଉପରେ ଭଗବାନ ନୃତ୍ୟ କରେ। ସରସ୍କନ୍ଦ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ସୁନ୍ଦର ଶ୍ଳୋକଟି ରହିଛନ୍ତି, ଅଖିଳ କଳା ଗୁରୁ ସେ ନନର୍ଥ କଣ ଏବଂ ପରିଭ୍ରମାତ୍ ହତୌ ଯଶୋ ସମୁନ୍ନତାସମ୍ ଆନମ୍ୟା ତତ୍ ପୃଥୁଶିର ସ୍ୱ ଅଧିରୂଢ଼ ଆଦ୍ୟ ତନ୍ମୂର୍ଦ୍ଧ ରତ୍ନନିକର ସ୍ପର୍ଶାଦି ତାମ୍ର ପାଦାମ୍ବୁଳୋଖିଳ କଳାଦି ଗୁରୁ ନନର୍ଥ। ଭଗବାନଙ୍କର ଏଇ ଯେଉଁ ଲୀଳାଟି ହେଲା, ଦେବତା ମାନେ, ଅସୁର ମାନେ, ଗନ୍ଧର ମାନେ, ଅପ୍ସରା ମାନେ, ଗନ୍ଧର ମାନେ ସମସ୍ତେ ଆସିକି ସେଇଟାକୁ ଦର୍ଶନ କରୁଛନ୍ତି। ଭଗବାନ ସେ କାଳିଆର ମଥା ଉପରେ ନୃତ୍ୟ କରୁଛନ୍ତି। ଭଗବାନ 6-7 ବର୍ଷର ବାଳକ, କିନ୍ତୁ ଏଭଳି ନୃତ୍ୟ କରୁଛନ୍ତି। କାଳିଆ ଭାବୁଛି ମୋର ମଥାରେ ଯେମିତି ସମଗ୍ର ବ୍ରହ୍ମାଣ୍ଡ ରହିଛି, କାଳିଆ ମଧ୍ୟ ସିଏ ହେଉଛନ୍ତି ଅନନ୍ତ ଦେବ, ଯିଏକି ଧାରଣ କରିଛନ୍ତି ସମଗ୍ର 14 ଭୁବନକୁ। ତାଙ୍କର ଏ ଭାଇ ଅନନ୍ତ ଦେବଙ୍କର ଭାଇ ଏହି ସାମାନ୍ୟ ବ୍ୟକ୍ତି ନୁହନ୍ତି, କିନ୍ତୁ ଆଜି ଭଗବାନ ଯେଉଁ ନୃତ୍ୟ କରୁଛନ୍ତି ତାଙ୍କୁ ଲାଗୁଛି ସମଗ୍ର ବ୍ରହ୍ମାଣ୍ଡ ଯଦି ମୋ ମଥା ଉପରେ ରହିଛି। ସବୁ ହତ୍ୟା ସବୁ ତାଙ୍କର ମଥା ସବୁ ରୁଗ୍ଣ ହେବା ପାଇଁ ଆରମ୍ଭ କଲା, ସବୁ ବିଦୀର୍ଣ୍ଣ ହେବା ପାଇଁ ଆରମ୍ଭ କଲା। ବହୁତ ସୁନ୍ଦର ଲୀଳା ରହିଛି, ଆମେ ବର୍ଣ୍ଣନା କରୁଥିଲୁ ଥରେ। 1000 ଚକ୍ଷୁ ରହିଛି, 1000 ମୁଖ ରହିଛି, 2000 ଚକ୍ଷୁ ରହିଛି, ଲାଲ ଲାଲ ରହିଛି ସବୁ ଚକ୍ଷୁ, ଏବଂ ଜୁହା ମଧ୍ୟ ସବୁ ବିଷ ସବୁ ବାହାରୁଛି, ଏଭଳି କଥା ରହିଛି। ବହୁତ ଭୟଙ୍କର ରୂପ ତାଙ୍କର ରହିଛି, କିନ୍ତୁ ଭଗବାନ ତା ଉପରେ ନୃତ୍ୟ କରୁଛନ୍ତି। ଭଗବାନଙ୍କର ଲୀଳା ଏଇଭଳି ଭାବରେ ଦେଖିକିରି ଆଉ ଗୋଟିଏ ଟିକେ ଡେରି ହେଇଥିଲେ ସବୁ ମୃତ୍ୟୁବରଣ କରିଥାନ୍ତି ସିଏ। ତେଣୁ ନାଗପତ୍ନୀ ମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଜୟ ଦ୍ୱିଜ ପତ୍ନୀ ଜୟ ନାଗ କନ୍ୟା ଗଣ ଭକ୍ତି ତେଜ ହର ପାଇଲ ଗୋବିନ୍ଦ ଚରଣ। ଦ୍ୱିଜ ପତ୍ନୀଙ୍କ କଥା ଆସିବ 10 ସ୍କନ୍ଧ 23 ଅଧ୍ୟାୟରେ। ବର୍ତ୍ତମାନ 16 ଅଧ୍ୟାୟରେ ଆମେ ଶୁଣୁଛେ ନାଗପତ୍ନୀ ମାନେ ଭଗବାନ ସ୍ତୁତି କରିଛନ୍ତି, ଏଭଳି ସ୍ତୁତି କରିଛନ୍ତି। ଯେଉଁ ସ୍ତୁତିରେ 16ଟି ସ୍ତୁତି ରହିଛି, 6ଟି ସ୍ତୁତିରେ ଦଣ୍ଡାନୁମୋଦନମ୍ ଷଡ୍ଭିଃ, ଭଗବାନ ଯେଉଁ ଦଣ୍ଡ ପ୍ରଦାନ କରୁଛନ୍ତି ତାଙ୍କ ସ୍ୱାମୀଙ୍କୁ, ତାକୁ ଅନୁମୋଦନ କରିଛନ୍ତି। 10ଟି ସ୍ତୁତିରେ 10ଟିରେ ଦଶଭିଶ୍ଚ ହରେନ୍ନତି, ଭଗବାନଙ୍କୁ ପ୍ରଣାମ କରୁଛନ୍ତି। ଏବଂ ପ୍ରାର୍ଥନା 5ଭିଶ୍ଳୋକେ, ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆଉ ଦଣ୍ଡ ଦିଅନ୍ତୁ ନାହିଁ, ତାକୁ ଛାଡ଼ି ଦିଅନ୍ତୁ, ଆମର ସ୍ୱାମୀ ବର୍ତ୍ତମାନ ମୃତ୍ୟୁବରଣ କରିବେ। ଏଇଭଳି ଭାବେ ପ୍ରାର୍ଥନା କରିବାରୁ ଭଗବାନ ଡେଇଁ ପଡ଼ିଲେ, ତା ଉପରୁ ତଳକୁ ପଳାଇ ଆସିଲେ, ତାଙ୍କୁ କୃପା କରିଛନ୍ତି। କାଳିବାବୁ କହିଲେ, ତମା ଏଠି ରୁହ ନା, ତମେ ଯେଉଁ ଆସିଥିଲ ରମଣ ଦ୍ୱୀପରୁ ସେଇ ଦ୍ୱୀପକୁ ଚାଲିଯାଅ। ଏଇଭଳି ଭାବରେ ତାଙ୍କୁ ବିଦାୟ ଦେଇକରି ସେମାନେ ସବୁ ଚାଲିଗଲା ପରେ ଅସୁର ଯେଉଁ ସର୍ପମାନେ ଭଗବାନଙ୍କୁ ବହୁତ ସ୍ତୁତି, ତାଙ୍କୁ ସବୁ ପୂଜା କରିଛନ୍ତି, ବହୁତ ପ୍ରକାର ମୂଲ୍ୟବାନ ସବୁ ଅର୍ପଣ କରିଛନ୍ତି, ସବୁ ବସ୍ତୁକୁ ଅର୍ପଣ କରିଛନ୍ତି, ମୂଲ୍ୟବାନ ମଣି ରତ୍ନ ସବୁ ପ୍ରଦାନ କରିଛନ୍ତି। ଜଣେ ଆଚାର୍ଯ୍ୟ କହନ୍ତି, ଏଇ ଭଗବାନଙ୍କର ଯେଉଁ କୌସ୍ତୁଭ ମଣି ସେଇଟା ହଜିଯାଇଥିଲା, ଆଜି ସେଇ ମଣିଟି କାଳିଆଙ୍କ ପାଖରେ ଥିଲା, ତାଙ୍କ ପତ୍ନୀମାନେ ସେ ମଣିକୁ ତାଙ୍କୁ ପ୍ରଦାନ କଲେ। ଏଇଭଳି ଭାବରେ ପାଇକିରି ସେଠି ଫେରୁଛନ୍ତି। ବ୍ରଜବାସୀମାନଙ୍କର ଆନନ୍ଦ କ'ଣ କହିବା, ବ୍ରଜବାସୀମାନେ ତାଙ୍କୁ ଏଇଭଳି ଭାବରେ ଆନନ୍ଦରେ ତାଙ୍କୁ ଅଭ୍ୟର୍ଥନା କରୁଛନ୍ତି। ତାପରେ ଭଗବାନଙ୍କର ଆଉ ଗୋଟେ ଲୀଳା ହେଲା, ଚାଲିଛନ୍ତି ଲୀଳା ଚାଲିଛି ଆଉ, ଭଗବାନଙ୍କର ଗୋଟିଏ ଲୀଳା କରିଥିଲେ ଭଗବାନ, ସେମାନେ ସବୁ ସେଇଦିନ ସନ୍ଧ୍ୟା ହୋଇଗଲା ଆଉ ଫେରିପାରିଲେ ନାହିଁ, ତେଣୁ ସେ ଯମୁନା ତଟରେ ସେଇଠି ରାତିରେ ସେ ବୃନ୍ଦାବନରୁ ଶୟନ କଲେ। ବ୍ରଜବାସୀମାନେ ସବୁ ସେଇଠି ଶୟନ କଲେ, ସେଇ ସମୟରେ ସେ ବୃନ୍ଦାବନରେ ଲାଗିଗଲା, ନିଆଁ ଲାଗିଗଲା, ଖରାଦିନର କଥା, ନିଆଁ ଲାଗିଗଲା। ତେଣୁ ନିଆଁ ଯେତେବେଳେ ଲାଗିଗଲା, ବ୍ରଜବାସୀମାନେ ସବୁ କହିଲେ, କୃଷ୍ଣ କୃଷ୍ଣ ରକ୍ଷା କର ରକ୍ଷା କର। ଭଗବାନଙ୍କର ଅଦ୍ଭୁତ ଲୀଳା ସବୁ ରହିଛି। ଭଗବାନ କହିଲେ, ସମସ୍ତେ ଦେଖୁଛନ୍ତି, ଭଗବାନ ସେ ଅଗ୍ନିକୁ ପାନ କରିଦେଲେ। ଏ ଭଗବାନ ଏଭଳି, ଭଗବାନଙ୍କ ଜିହ୍ୱା ହେଉଛି ଅଗ୍ନି, ଭଗବାନ ମୁଖ ହେଉଛି ଅଗ୍ନି, ଅଗ୍ନି ମାଧ୍ୟମରେ ଯଜ୍ଞ ମାଧ୍ୟମରେ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି। ଭଗବାନ ସମସ୍ତଙ୍କୁ ଦେଖୁଛନ୍ତି, ଭଗବାନ ଜିହ୍ୱା ଦେଖେଇକିରି ସବୁ ଅଗ୍ନିକୁ ପାନ କରିଦେଲେ। ଏଭଳି ଭଗବାନଙ୍କ ଲୀଳା ରହିଛି, ବ୍ରଜବାସୀମାନେ ଏଭଳି ଦେଖିକିରି ଆଶ୍ଚର୍ଯ୍ୟ ହୋଇଗଲେ। ମାଆଙ୍କର ମନ କ'ଣ ନେଉଥିବ, ମୋର ପୁଅର ଜିଭ ପୋଡ଼ିଯାଉଥିବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଯାହା ହଉ, ଏଇଭଳି ଭାବରେ ଲୀଳା ଚାଲିଛି। 8ଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ତ ଖେଳ ଚାଲିଛି ସଖାମାନଙ୍କ ସହିତ। ସେଇଠି ଗୋଟିଏ ଆସିଗଲା ଅସୁର, ପ୍ରଣମ୍ବା ଅସୁର, ଭଗବାନ କୁ ହତ୍ୟା କରିବା ପାଇଁ ସେ କହିଲା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ବହୁତ ଅସୁର ମାନେ ସବୁ ଫେର ମାରିଲେ, ଆମେ ଆଉ କୃଷ୍ଣଙ୍କୁ ହତ୍ୟା କରିବା ନାହିଁ, ବଳରାମଙ୍କୁ ହତ୍ୟା କରିବା, ଏହି ଭାବରେ ଆସିଛନ୍ତି ଦଶମ ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତାହା କ'ଣ ନା ଭଗବାନ କ'ଣ ଭଗବାନ ହାରିଗଲେ, ଗୋଟେ ଖେଳ ହୋଇଗଲା ଏଭଳି ଭାବରେ, ଯିଏ ହାରିବ ଯିଏ ଜିତିଯିବ ତାକୁ କାନ୍ଧରେ ବସେଇକି ନେବେ ଭାଣ୍ଡିର ବଟ ନିକଟକୁ ନେବେ। ଏହି ଲୀଳାଟି ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଯେତେବେଳେ ନେଉଛନ୍ତି ସେଠି ବର୍ଣ୍ଣନା କରାଯାଇଛି, ଉଭୟ କୃଷ୍ଣ ଭଗବାନ ସୀତାମାନ ପରାଜିତ ବୃଷଭ ଭଦ୍ରସେନସ୍ତୁ ପ୍ରଣମ୍ବ ରୋହିଣୀ ସୁଧ। ଭଗବାନ ଯିଏକି ଅଜିତ ସିଏ ହାରି ଯାଉଛନ୍ତି, ତାଙ୍କର ସଖାମାନେ ତାଙ୍କୁ ଜିତି ଯାଉଛନ୍ତି, ଶ୍ରୀରାମ ଜିତିଗଲେ ଭଗବାନଙ୍କୁ, ତେଣୁ ଶ୍ରୀରାମଙ୍କୁ କାନ୍ଧରେ ବସେଇକି ଭଗବାନ ନେଉଛନ୍ତି। ଭଗବାନ ଶ୍ରୀରାମାନ ପରାଜିତ ଏବଂ ଏଇଭଳି ଭାବରେ ବଳରାମଙ୍କୁ ଏଇ ପ୍ରଳମ୍ବାସର ବହନ କରି ନେଉଥିଲା। ତେଣୁ ଭଗବାନ ଯେଉଁ ରହିଥିଲା କଥା ଥିଲା ଭାଣ୍ଡିର ବଟ ନିକଟକୁ ଯିବେ, କିନ୍ତୁ ପ୍ରଳମ୍ବାସର ଭାଣ୍ଡିର ବଟ ପାର ହେଇକି ପଳେଇଗଲା ହତ୍ୟା କରିବା ପାଇଁ। ଭଗବାନ ଏଭଳି ଭାବରେ ଉଡ଼ାଜାହାଜ ରୂପରେ ସେ ଗୋଟେ ରୂପ ଧାରଣ କରିକି ନେଇଗଲା ସ୍ୱର୍ଗକୁ। ଜଣେ ଆଚାର୍ଯ୍ୟ କୁହନ୍ତି ଯେତେବେଳେ ଭଗବାନ ଏକ ବର୍ଷର ହେଇଥିଲେ, ଏ ତୃଣାବର୍ତ୍ତ ଆସି ଭଗବାନ ନେଇଯାଇଥିଲେ ସ୍ୱର୍ଗକୁ, ଭଗବାନ ସେଇଠି ଦେବତାମାନଙ୍କୁ ଦର୍ଶନ ଦେଇଥିଲେ। ତେଣୁ ବଳରାମ ଚିନ୍ତା କରୁଥିଲେ, ମୋର ସାନ ଭାଇ ଯାଇକି ସ୍ୱର୍ଗରୁ ବୁଲି ଆସିଲାଣି, ମୁଁ ଯାଇପାରି ନାହିଁ ଏପର୍ଯ୍ୟନ୍ତ। ତେଣୁ ଭଗବାନଙ୍କର ଏଇ ଗୋଟେ ଲୀଳା ହେଲା, ଆଜି ଏ ପ୍ରଳମ୍ବାସର କାନ୍ଧରେ ଆରୋହଣ କରି ଭଗବାନ ବଳରାମ ଯାଇକି ସ୍ୱର୍ଗକୁ ବୁଲିକି ପଳେଇ ଆସିଲେ ଏବଂ ତାଙ୍କୁ ଗୋଟିଏ ମୁଷ୍ଟି ମାରିଲେ ସେ ମୃତ୍ୟୁବରଣ କଲା। ଏଇଭଳି ଭାବରେ ଲୀଳା ସବୁ ରହିଛି। ବଳରାମଙ୍କର ସଖାମାନେ ଦେଖିକିରି ବଳରାମଙ୍କୁ ଏବଂ କୃଷ୍ଣଙ୍କର ସଖାମାନେ ସବୁ ଦେଖିକିରି ବଳରାମଙ୍କର ଜୟଧ୍ୱନି ଦେଉଛନ୍ତି, ଜୟଧ୍ୱନି ଦେଉଛନ୍ତି ଏବଂ ଭଗବାନ ବଳରାମଙ୍କର କ'ଣ ତାଙ୍କର ଗର୍ବ ହେବ ନା କ'ଣ, ଭଗବାନ ସିଏ ତାଙ୍କ ପାଇଁ କ'ଣ ବାଇ ହାତକା ଖେଲ। ଏଇଭଳି ଭାବରେ ସବୁ ଚାଲିଛନ୍ତି ଭଗବାନ କୃଷ୍ଣ ବଳରାମଙ୍କର ଖେଳରେ ଖେଳରେ ସଖାମାନଙ୍କ ସହିତ ଖେଳରେ ଖେଳରେ ପ୍ରବେଶ କରିଗଲେ ମୁଞ୍ଜାଟବୀ, ମୁଞ୍ଜାଟବୀରେ ପ୍ରବେଶ କରିଗଲେ ଏବଂ ସେଠି ଗୋଟେ ନିଆଁ ଲାଗିଗଲା। ତେଣୁ ଗାବୀମାନେ ଏବଂ ସଖାମାନେ ସବୁ ଏ ଅଗ୍ନି ଦ୍ୱାରା ପ୍ରଫୁଟିତ ହେଇକିରି ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ଭଗବାନ କ'ଣ କଲେ କହିଲେ, ସବୁ ଆଖି ବୁଝ, ଆଖି ବୁଝ, ଆଖି ବୁଝ, ସବୁ ଆଖି ବୁଝ। ଏଭଳି ଭାବରେ କହିବାରୁ ସଖାମାନେ ଚିନ୍ତା କଲେ କ'ଣ ଗୋଟେ ବ୍ୟବସ୍ଥା ହେବ କହିକିରି ଆଖି ବୁଝିଦେଲେ, କେହି ଆଖି ଖୋଲିଲେ ନାହିଁ, ସମସ୍ତେ ଆଖି ବୁଝିଦେଲେ। ଯେତେବେଳେ ଆଖି ଖୋଲିଲେ ଦେଖିଲା ବେଳକୁ ସେ ଯେଉଁ ମୁଞ୍ଜା ଡୁରୁ ଆସିକିରି ଭାଣ୍ଡିର ବଟନ ନିକଟରେ ପହଞ୍ଚିଗଲେ, ଶୀତଳ ପବନ ବହୁଛି ଏବଂ ସେଠି ଯେଉଁ ଗରମ ହାୱାରେ ସବୁ ଜଳି ଯାଉଥିଲା ତାଙ୍କ ଶରୀର, ଗାବୀମାନଙ୍କର ସଖାମାନଙ୍କର ସବୁ ଉଦ୍ଧାର ପାଇଲେ, ଶୀତଳ ଛାୟାରେ ଆସି ପ୍ରବେଶ କରିଗଲେ। କେମିତି ଆସିଲେ କ'ଣ ହେଲେ ଏଇଟା ମିଷ୍ଟ୍ରି, ଭଗବାନ ଅଦ୍ଭୁତ ଭାବରେ ସବୁ କରିବେ, ଅଦ୍ଭୁତ ଲୀଳା ଭଗବାନଙ୍କର ଏ ଲୀଳା ସବୁ ରହିଛି। ତେଣୁ ଆଚାର୍ଯ୍ୟମାନେ କହନ୍ତି ଭଗବାନ ଗୋଟେ ଥର ସମସ୍ତଙ୍କ ସାମ୍ନାରେ ଅଗ୍ନିକୁ ପାନ କଲେ, ଆଉ ଥରେ ସମସ୍ତଙ୍କ ଆଖି ବୁଝି ଦେଇକିରି ଅଗ୍ନି ପାନ କଲେ, ଆର ତାତ୍ପର୍ଯ୍ୟ ହେଉଛି ଭଗବାନ ସିଧାସଳଖ ଭାବରେ ଏବଂ ପରୋକ୍ଷ ଭାବରେ ତାଙ୍କର ଭକ୍ତଙ୍କର କାମନା ପୂର୍ଣ୍ଣ କରନ୍ତି। ଭଗବାନ ଏଇଭଳି ଭାବରେ ଲୀଳା ସବୁ ରହିଛି। ତେଣୁ ଏ ଗ୍ରୀଷ୍ମ ଋତୁର ବର୍ଣ୍ଣନା କରିକିରି ସୁଖଦେବ ଗୋସ୍ୱାମୀ ବର୍ଷା ଋତୁ ଆସିବ, ବର୍ଷା ଋତୁର ବର୍ଣ୍ଣନା କରୁଛନ୍ତି। ଭାଗବତଙ୍କର ସବୁ ଜ୍ଞାନ ରହିଛି, ତେଣୁ ଋତୁର ବର୍ଣ୍ଣନା ମଧ୍ୟ ରହିଛି, ରାମାୟଣରେ ମଧ୍ୟ ଋତୁର ବର୍ଣ୍ଣନା ସବୁ ରହିଛି। ଏସବୁ ଶ୍ଳୋକ ଆମେ ଦେଖିବା ରାମାୟଣରେ ସବୁ ମଧ୍ୟ ବର୍ଣ୍ଣନା କରାଯାଇଛି। ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଷା ଋତୁରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ କହୁଛନ୍ତି ଭବିଷ୍ୟତରେ କ'ଣ ହେବ, କଳିଯୁଗର ଲୋକମାନଙ୍କର ଅବସ୍ଥା କ'ଣ ହେବ। ନିଶା ମୁଖ୍ୟ ସେ ଖଦ୍ୟତା ତମସା ଭାତି ନା ଗ୍ରହ ଯଥା ପାପେନ ପାଷଣ୍ଡି ନ ବେଧା କଳୌଯୁଗେ। କଳିଯୁଗ ବର୍ଷା ଦିନରେ ଯେଉଁଭଳି ଭାବରେ ବର୍ଷା ଋତୁରେ ସବୁ ଘାସ ଉଠିଯାଏ, ଯେଉଁ ବାଟ ଚଲା ରାସ୍ତା ରହିଛି ସବୁ ଜଣାପଡ଼ିବ ନାହିଁ କେଉଁଟା ରାସ୍ତା, ସେହିଭଳି ଭାବରେ କଳିଯୁଗର ଲୋକମାନେ ଏଭଳି ଭାବରେ ପାଷଣ୍ଡି ହୋଇଯିବେ, ଧର୍ମ କ'ଣ ଜାଣିପାରିବେ ନାହିଁ, ବେଦକୁ ଜାଣିପାରିବେ ନାହିଁ, ନ ବେଦା କଳୌଯୁଗେ। କଳିଯୁଗରେ ଲୋକମାନେ ବେଦ ଜାଣିପାରିବେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକର ଭାଷ୍ୟରେ ଗୋଟେ ସୁନ୍ଦର କଥା କହିଛନ୍ତି, ତାହେଲେ କେମିତି ଆମେ ଜାଣିବା କଳିଯୁଗରେ ତ କେହି ଲୋକମାନେ ଜାଣିପାରିବେ ନାହିଁ। ସୁଖଦେବ ଗୋସ୍ୱାମୀ କହିଲେ, ତାହେଲେ ଆମେ ତ କଳିଯୁଗରେ ରହିଛେ କେମିତି ଜାଣିବା। ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଉଛନ୍ତି, ଯେଭଳି ଭାବରେ ଆମେ ଦେଖିବା ବର୍ଷା ଦିନରେ ମଧ୍ୟ ଥରେ ଥରେ ଆକାଶ ସ୍ୱଚ୍ଛ ହେଇଯାଏ, ବାଦଲ ନଥାଏ,
ସେଇଭଳି ଭାବରେ ଏ ଯେଉଁ ମହାପ୍ରଭୁ ଆସିଛନ୍ତି କଳିଯୁଗରେ ଚୈତନ୍ୟ ମହାପ୍ରଭୁ, ଏ ସୁବର୍ଣ୍ଣ ଯୁଗ ଚାଲିଛି। ତେଣୁ ଯେଉଁମାନେ ମହାପ୍ରଭୁଙ୍କର ଆଶ୍ରୟ ନେବେ ସେମାନେ ବେଦ ବିଷୟରେ ଜାଣିପାରିବେ ଏବଂ ଭଗବତ ଧାମକୁ ଚାଲିଯିବେ। ଏ 10,000 ବର୍ଷ ଆଉ ଚାଲିବ ଏଇଟା ଲୀଳା ଏଇ ଯୁଗଟି। ଏଇଭଳି ଭାବରେ ବର୍ଷା ଋତୁ ଏବଂ ଶରତ ଋତୁର ବର୍ଣ୍ଣନା କଲେ, ବର୍ଣ୍ଣନା କରିକିରି 20 ଅଧ୍ୟାୟରେ ସବୁ ବର୍ଣ୍ଣନା କରିକିରି ଏଇଠି ଗୋଟେ ଶ୍ଳୋକ ଅଛନ୍ତି, ମାର୍ଗା ବହୁ ସନ୍ଦିଗ୍ଧା ତୃଣେଇ ଛନ୍ନା ଯଶସୁତା ନାଭ୍ୟସ ମାନ ଶ୍ରୁତୟୁ ଦ୍ୱିଜୟୀ କାଳ କାଳେନ ଚାହତା। ଯେମିତି ଆମେ ଦେଖିବା ବର୍ଷା ଋତୁରେ ଘାସ ସବୁ ଉଠିଗଲା ମାନେ ଆମେ ଯେଉଁ ରାସ୍ତା ରହିଛି ଜଣାପଡ଼ିବ ନାହିଁ, ସେହିଭଳି ଭାବରେ ଯେଉଁମାନେ ଦ୍ୱିଜ, ସେମାନେ ଦ୍ୱିଜ କହିଲେ କ'ଣ, ସେମାନେ ବେଦ ପାଠ, ବେଦ ସବୁ ପାଠ କରିବେ, ବେଦ ପାଠ ନ ଯଦି ଅଭ୍ୟାସ ବନ୍ଦ କରିଦେବେ ତାହେଲେ ପୁଣି ଭୁଲିଯିବେ। ନାଭ୍ୟାସ ମାନ ଶ୍ରୁତେଉ ଦ୍ୱିଜୟ କାଳୀନ ଚାହତା, ଯଦି ଯେତେ ଶ୍ଳୋକ ମନେ ରଖିଥିଲେ ମଧ୍ୟ ଯଦି ସେଟାକୁ ଅଭ୍ୟାସ ନ କରିବା ପୁଣି ଭୁଲିଯିବା, ଏଇଭଳି ଭାବେ କଥା ରହିଛି। ତେଣୁ ଅଭ୍ୟାସ କରିବା ପାଇଁ କୁହାଯାଇଛି, ଭଗବାନ କହୁଛନ୍ତି ଏଇଠି ସୁଖଦେବ ଗୋସ୍ୱାମୀଙ୍କ ମାଧ୍ୟମରେ କହୁଛନ୍ତି। ତେଣୁ ଏଇଭଳି ଭାବରେ ବର୍ଣ୍ଣନା କରିକିରି ବା 21 ଅଧ୍ୟାୟରେ ବେଣୁଗୀତ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ବେଣୁ ମାଧୁରୀ ରହିଛି। ଭଗବାନଙ୍କ 4 ମାଧୁରୀ ହେଉଛି ସ୍ୱତନ୍ତ୍ର, କେହି ସମାନ ହେଇପାରିବେ ନାହିଁ ଭଗବାନଙ୍କ ସହିତ। ଗୋଟେ ହେଉଛି ବେଣୁ ମାଧୁରୀ, ଗୋଟେ ହେଉଛି ରୂପ ମାଧୁରୀ, ଗୋଟେ ହେଉଛି ଲୀଳା ମାଧୁରୀ, ଗୋଟେ ହେଉଛି ପ୍ରେମ ମାଧୁରୀ। ଲୀଳା ପୁରୁଷୋତ୍ତମଙ୍କର ଲୀଳା 90 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ବେଣୁ ମାଧୁରୀ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି, 21 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯିବା। ରାହା ପିଡ଼ଂ ନଟବର ବପୁ କନ୍ୟୋ କନିକାରଂ ବିଭ୍ରତବାସ କନ କବିଶ ବୈଜନ୍ତୀ ଚ ମାଳାମ ରନ୍ଧ୍ରାନ୍ ବେଣୁ ନଧର ସୁଦୟା ପୂରୟନ ଗୋପ ବୃନ୍ଦୈ ବୃନ୍ଦାରଣ୍ୟ ସ୍ୱପଦ ରମଣମ ପ୍ରାବିଶଦ ଗୀତ କୀର୍ତ୍ତି। ରାଧାରାଣୀ ଚିନ୍ତା କରୁଛନ୍ତି ଭଗବାନ ଯେଉଁ ଯାଇଛନ୍ତି ଗୋଚାରଣ କରିବା ପାଇଁ, ଏଭଳି ଭାବରେ ଭଗବାନଙ୍କ ଲୀଳାରେ ମଗ୍ନ ହୋଇଯାଇଛନ୍ତି, ତାଙ୍କର ହୃଦୟର ଏହି ଭାବକୁ ସେ ପ୍ରକାଶ କରିପାରୁନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଏହି ଶ୍ଳୋକଟି କହିଛନ୍ତି, ଏଇଟା ଆଚାର୍ଯ୍ୟମାନେ ଟିକାର କଥା କହୁଛନ୍ତି, କିଭଳି ଭଗବାନଙ୍କ ରୂପ ରହିଛି, କିଭଳି ସୁନ୍ଦର ସୌନ୍ଦର୍ଯ୍ୟ ରହିଛି ରୂପ ମାଧୁରୀ ଭଗବାନଙ୍କର। ବରହା ପିଡ଼ମ ମସ୍ତକରେ ସେ ଏହି ମୟୂର ପିଛକୁ ଧାରଣ କରିଛନ୍ତି ଏବଂ ନଟବର ବପୁ ଭଗବାନ ଯେଉଁ ଚାଲିକରି ଯାଉଛନ୍ତି ନୃତ୍ୟ କରି କରିକି ଯାଉଛନ୍ତି, ଭଗବାନ ବପୁ ହେଉଛି ନଟବର ବପୁ, ଏବଂ କର୍ଣ୍ଣରେ କନିକାର ଫୁଲ ଧାରଣ କରିଛନ୍ତି। ଆମେ ସେଦିନ ତ ଅବଶ୍ୟ କହୁଥିଲେ ଏ ଲୀଳାଟିକୁ ସୁଖଦେବ ଶୁଣିକିରି ଆକର୍ଷିତ ହେଇକି ଆସିଥିଲେ। ତେଣୁ ଏହିଭଳି ଭାବରେ ଭଗବାନ ଯେଉଁ ବସ୍ତ୍ର ଧାରଣ କରିଛନ୍ତି, ପୀତ ବସ୍ତ୍ର ଧାରଣ କରିଛନ୍ତି ଏବଂ 5 ମାଳ ଧାରଣ କରିଛନ୍ତି ବୈଜୟନ୍ତୀ ଚ ମାଳା ଏବଂ ବେଣୁ ବାହାରଣ କରୁଛନ୍ତି, ଏ ବେଣୁ ଗୀତ 21 ଅଧ୍ୟାୟଟି ହେଉଛି ବେଣୁ ଗୀତ। ଏହିଭଳି ଭାବରେ ଭଗବାନ ବୃନ୍ଦାବନରେ ପ୍ରବେଶ କରୁଛନ୍ତି, ସ୍ୱପଦ ରମଣମ ପ୍ରାବିଶ୍ୱର ଗୀତ କୀର୍ତ୍ତି, ଭଗବାନ ତାଙ୍କର ପାଦ ସ୍ଥାପନ କରିକିରି ବୃନ୍ଦାବନକୁ ଅତୀବ ପୁଣ୍ୟମୟ କରିଦେଉଛନ୍ତି, ଅତୀବ ସୁନ୍ଦର କରିଦେଉଛନ୍ତି ଏବଂ ତାଙ୍କର ସଖାମାନେ ତାଙ୍କର ଗୀର୍ତ୍ତିଗାନ କରୁଛନ୍ତି। ଏହିଭଳି ଭାବରେ କହିକିରି କହୁଛନ୍ତି, ବେଣୁର କଥା ବର୍ଣ୍ଣନା କରୁଛନ୍ତି, ଗୋପୀମାନେ ବେଣୁକୁ ଭାବୁଛନ୍ତି ଇଏ ମୋର ସୌତୁଣୀ, ଏଭଳି ଭାବରେ ସବୁ କହୁଛନ୍ତି। ହନ୍ତାୟ ମଧୁର ବଳା ହରିଦାସ ବର୍ଜ୍ୟ ଜୟ ଶ୍ରୀ ସୀତାରାମ ରତ୍ନ ହନୁମାନ ଯୋଗୀ, ହନ୍ତାୟ ମଧୁର ବଳା ହରିଦାସ ବର୍ଜ୍ୟ ଯଦ ରାମ କୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ମାନଙ୍କ ତନୁତି ସହ ଗୁଣୟୁତ ପାନୀୟ ସୁଯୋଗ ସହ କନ୍ଦର କନ୍ଦମୂଳି। ଭାଗବତମରେ 3 ହରିଦାସଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। 3 ହରିଦାସ ହେଉଛନ୍ତି, ଜଣେ ହେଉଛନ୍ତି ଯୁଧିଷ୍ଠିର ମହାରାଜ ଯାହାଙ୍କ ବିଷୟରେ 10-74 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆଉ ଜଣେ ହେଉଛନ୍ତି ଉଦ୍ଧବ ଯାହାଙ୍କ ବିଷୟରେ 10-46 ଅଧ୍ୟାୟ 47 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆଉ ଜଣେ ହେଉଛନ୍ତି ଇଏ ଗୋବର୍ଦ୍ଧନ ଲୀଳା 4 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଗୋବର୍ଦ୍ଧନ ହେଉଛନ୍ତି ଶ୍ରେଷ୍ଠ ହରିଦାସ ମାନଙ୍କ ଭିତରେ ଶ୍ରେଷ୍ଠ, କାହିଁକି ନା ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ଭଗବାନ କୃଷ୍ଣ ଏବଂ ବଳରାମ ଯେତେବେଳେ ଏଇ ଯେଉଁ ଗୋବର୍ଦ୍ଧନ ଉପରେ ଗୋଚାରଣ କରନ୍ତି ତାଙ୍କ ପାଦ ପଦ୍ମର ସ୍ପର୍ଶରେ ତାଙ୍କର ଆନନ୍ଦ ରୋମାଞ୍ଚ ଯାହା ହୁଏ, ସେଥିପାଇଁ ଏସବୁ ଘାସ ସବୁ ଉତ୍ପନ୍ନ ହୁଅନ୍ତି। ସେ କେବଳ କୃଷ୍ଣ ବଳରାମଙ୍କୁ ଆନନ୍ଦ ପ୍ରଦାନ କରନ୍ତି ତାହା ନୁହଁ, ତାଙ୍କ ସଖାମାନଙ୍କୁ ମଧ୍ୟ ଆନନ୍ଦିତ କରନ୍ତି, କିଭଳି ଭାବରେ ନା ସବୁ ଅନେକ ପ୍ରକାର ଫଳ ଫୁଲ ଯେଉଁ କ'ଣ ଯେଉଁ ରହିଛି ଫ୍ରୁଟ୍ ଜୁସ୍ ଇତ୍ୟାଦି ସବୁ ରହିଛି। ଏହିଭଳି ଭାବରେ ସମସ୍ତଙ୍କୁ ସେ ଆତିଥ୍ୟ ପ୍ରଦାନ କରନ୍ତି ଏବଂ ଗାଭୀମାନଙ୍କୁ ସବୁ ସୁନ୍ଦର ସୁନ୍ଦର କଣିଆ କଣିଆ ଘାସ ସବୁ ପ୍ରଦାନ କରନ୍ତି। ବିଭିନ୍ନ ଗୁମ୍ଫାମାନଙ୍କରେ ଭଗବାନ ସବୁ ବିଶ୍ରାମ ନିଅନ୍ତି, ଲୁଚକାଳି ଖେଳନ୍ତି, କେତେ କ'ଣ ଭଳି ସେ ଗୋବର୍ଦ୍ଧନରେ ଭଗବାନ ଲୀଳା ସବୁ ରହିଛି। କନ୍ଧରେ କନ୍ଧମୂଳ ସେଠି ରହିଛି, କନ୍ଧମୂଳ ସବୁ ରହିଛି, ଭଗବାନ ବର୍ଷା ଦିନରେ କନ୍ଧମୂଳକୁ ଗ୍ରହଣ କରନ୍ତି ଖାଦ୍ୟ। ଏହିଭଳି ଭାବରେ ସବୁ ରହିଛି କନ୍ଧରେ କନ୍ଧମୂଳ। ଏହିଭଳି ଭାବରେ କହିକିରି 22 ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି ଭଗବାନ ଚିରହରଣ ଲୀଳା। ଭଗବାନ କେମିତି ଗୋପୀମାନେ ଏ ଛୋଟ ଛୋଟ ପିଲା କୁମାରିକା ଛୋଟ ଛୋଟ ପିଲା ଥିଲାବେଳେ ଭଗବାନ ସେମାନେ ସବୁ ଯାଇଥିଲେ କାତ୍ୟାୟନୀ ବ୍ରତ କରୁଥିଲେ। ଏଇ କାତ୍ୟାୟନୀ ବ୍ରତ ଆମେ ଆସନ୍ତାକାଲି କହିବା, କାରଣ ସମୟ ହୋଇଯାଇଛି। ଲାଇନ୍ ପଳାଇଲେ ଭଗବାନଙ୍କର ଆରତୀ ହେଉଛନ୍ତି, ଆମେ ତାଙ୍କର କିଛି ଭଗବାନଙ୍କ ନାମ କୀର୍ତ୍ତନ କରିବା, ଆମ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌର ଭକ୍ତ କି ହୃଦୟ ଗୋ ପ୍ରେମାନନ୍ଦେ।